श्रीमद्भागवत तृतीय स्कंद एकादश अध्याय श्लोक 5। अणुर्दो परमाणु स्यात् त्या स्यात् त्रसरेणु त्रयः स्मृतः जालार्क रश्मि अवगतः खम एवानु पतन्नगात् अणुर्दो परमाणु स्यात् अणुर्दो परमाणु स्यात् त्रसरेणु त्रयः स्मृतः जालार्करश्मि अवगतः खम एवानुपतन्नगात्। अणुर्दो परमाणु स्यात् त्रसरेणु त्रयः स्मृतः जालार्करश्मि अवगतः खम एवानुपतन्नगात्। शब्द अनुवाद, अणु दुई परमाणु, दो दुई परमाणु स्यात् हुए त्रसरेणु त्रय तीनी स्मृत कथित जालार्क बवाख्य व धरका रश्मि किरण द्वारा अवगत जणा जाई पारे खम एव आकाश मार्ग को अनुपतान अगात ऊर्ध्वगमन। श्लोक अनुवाद, स्थूल समय विभाग गणना निम्न मत करा जाए। दुई परमाणु रे एक अणु हुए, तीनोटी अणु रे एक त्रसरेणु हुए बोली कहा जाए। यही त्रसरेणु गवाक्ष द्वारा दे गृह मध्य प्रवेश करुवा सूर्यरश्मि मध्य देखा जाए। अतिशय लघुत हेतु जहाँ आकाशगामी बोली बोध हुए ताही त्रसरेणु। भारद्वे श्रीपाद महाराज कहते ये परमाणु को अति सूक्ष्म वस्तु बोली कहुई, किंतु जिते बड़े ए प्रकार छोटी परमाणु एकत्र हुए से त्रसरेणु कहुए एवं गवाक्ष मार्ग दे गृह मध्य प्रवेश कर सूर्यरश्मि यह देखा जाए। तेणु तृतीयस्कंद एकादश अध्याय परमाणु द्वारा काल निरूपण विषय वर्णना करेणु। सबुठ सूक्ष्म पदार्थ जो रही भौतिक जगत में सी हूँ परमाणु, एवं से परमाणु को सूर्यरश्मि जो पास कर पार होटा को समय सबुठ सूक्ष्म समय बोली कह। तेणु यही भाव में जो परमाणु रही परमाणु आरंभ हो समय मैंने केते हजार भाग भागे आम चिंता करें पर सब आस समय कथा आस। तेणु ये परमाणु दुईटी मिशिले गोटे अणु होनोटी अणु मिशिले गोटे त्रसरेणु हो। तेणु यही भाव में ये त्रसरेणु को आम देखुचे त्रसरेणुटा जो त्रसरेणु जालार्क रश्मि अवगत झरका देकरी जो सूर्यरश्मि प्रवेश करे घर को आम देखा से आलोक गोटे कणा सब उड़ू थो कणा हूँ त्रसरेणु। तेणु त्रसरेणु को आम देखिपर अर्थात छटा परमाणु मिसिकी एकत्र आम देखिपर आखिर आम देखिपर न देखिपर ना परमाणु को देखिपर ना रेणु को मत देखिपर ना ଛଅଟି ରେଣୁ ଛଅଟି ପରମାଣୁ ମିଶିଲେ ତ୍ରସ ରେଣୁ ଯେଉଁଟା ହେଉଛି ସେଠୁକୁ ଆମେ ଦେଖିପାରିବା। ତେଣୁ ଏହିଭଳି ଭାବରେ ଏହି ସମୟଟା ଆରମ୍ଭ ହେଉଛି, ପରମାଣୁରୁ ସମୟଟି ଆରମ୍ଭ ହେଉଛି। ଆ ପରେ ସବୁ ବର୍ଣ୍ଣନା କରାଯିବ, କ୍ଷଣ ତ୍ରୁଟି ଭେଦ ଲାଭ ପରାର୍ଦ୍ଧ ଇତ୍ୟାଦି ଏମିତି ହେଇକିରି ଦିନ ମାନେ କ'ଣ ସେକେଣ୍ଡକୁ ଆସିବ, ତାପରେ ଘଣ୍ଟାକୁ ଆସିବ, ତାପରେ ଦିନକୁ ଆସିବ, ରାତିକୁ ଆସିବ। ଏହିଭଳି ଭାବରେ ସପ୍ତାହ ମାସ ବର୍ଷ ପକ୍ଷ ବର୍ଷ ଏହିଭଳି ଭାବରେ ପରାର୍ଦ୍ଧ ଏହିଭଳି ଭାବରେ ଦୁଇ ପରାର୍ଦ୍ଧ ଯେଉଁ ରହିଛି ବ୍ରହ୍ମାଙ୍କର ଗୋଟେ ଜୀବନର ସମୟ, ସେହି ସମୟ ଯେତେବେଳେ ହେଇଯିବ ସେତେବେଳେ ଭୌତିକ ଜଗତ ଧ୍ୱଂସ ହେବ। ତେଣୁ ଏହିଭଳି ଭାବରେ ସମୟର ଚକ୍ର ଘୂର୍ଣ୍ଣାମାନ ହେଉଛି। ତେଣୁ ସମୟ କେତେ ମୂଲ୍ୟବାନ ଏଇଥିରେ ଆମେ ବୁଝିବା। ସମୟ ହେଉଛି ଭଗବାନଙ୍କର ଶକ୍ତି, କାଳସ୍ମୀ ଲୋକ ପ୍ରବୋଧ ବୋଲି କହିଛନ୍ତି ଭଗବତ ଗୀତା ଏକାଦଶ ଅଧ୍ୟାୟରେ। ଏ ସମୟ ହେଉଛି ଭଗବାନଙ୍କର ଶକ୍ତି, ଏ ସମୟ ଦ୍ୱାରା ସବୁକିଛି ନିର୍ଘଣ୍ଟ ହେଉଛି। ତେଣୁ ଏ ସମୟ ଏତେ ମୂଲ୍ୟବାନ, ଆମେ ଏଇ ସମୟକୁ ଯେଉଁ ପ୍ରକୃତ ଏଇ ସମୟର ସଦୁପଯୋଗ କରିବା ଉଚିତ। ଏ ସମୟର ଯଦି ଆମେ ସଦୁପଯୋଗ ନ କରିବା ତାହେଲେ କାଳ ରୂପରେ ଭଗବାନ ସମସ୍ତ ଆମର ସବୁକିଛି ହରଣ କରିନେବେ। କିନ୍ତୁ ଯଦି ଆମେ ସମୟର ସଦୁପଯୋଗ କରିବା ତାହେଲେ ଆମର କାଳ କିଛି କ୍ଷତି କରିପାରିବ ନାହିଁ, କାଳ ଆମର କିଛି କ୍ଷତି କରିପାରିବ ନାହିଁ, ଆମେ କାଳଞ୍ଜୟୀ ହୋଇଯିବା, କାଳକୁ ଜୟ କରିଯିବା। ତେଣୁ ଏହିଭଳି ଭାବରେ ଶାସ୍ତ୍ରରେ ଅନେକ ଉଦାହରଣ ରହିଛି, ଯେଉଁମାନେ କାଳକୁ ଜୟ କରିଯାଇଛନ୍ତି ସେମାନଙ୍କୁ ସମୟ ତାଙ୍କର କିଛି କ୍ଷତି କରିପାରେ ନାହିଁ। ସମୟର ସେମାନେ ସଦୁପଯୋଗ କରିଛନ୍ତି, ସମୟଟା ସେମାନେ ଭଗବାନ କଥାରେ ବିତେଇଛନ୍ତି, ଭଗବାନ ସେବାରେ ବିତେଇଛନ୍ତି, ଯେଉଁଥିପାଇଁ କି କାଳ ତାଙ୍କର ସମୟକୁ ଅପଚୟ କରିପାରୁନି ବା ତାଙ୍କର ଜୀବନ ନଷ୍ଟ ହୋଇପାରୁନି, ତାଙ୍କର ଆୟୁଷ ନଷ୍ଟ ହେଉନାହିଁ। ତେଣୁ ଏହିଭଳି ଭାବରେ ଶାସ୍ତ୍ରରେ ଅନେକ ଉଦାହରଣ ରହିଛନ୍ତି, ଯେଉଁମାନେ ଏହି କାଳକୁ ଜୟ କରିଛନ୍ତି। ଖାଲି ଯେ ଜଣେ ଦୁଇ ଜଣ ଜୟ କରିଛନ୍ତି ତା ନୁହଁ, ଅନେକ କାଳକୁ ଜୟ କରିଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଯେଉଁମାନେ ବହବୋ ଜ୍ଞାନ ତପସା କୃତା ମଧ୍ୱା ମାଗତା, ଯେଉଁମାନେ ବିତରାଗ ଭୟ କ୍ରୋଧ ମନ୍ମୟା ମାମ ଉପାସତା ବହବୋ ଜ୍ଞାନ ତପସା କୃତା ମଧ୍ୱା ମାଗତା, ଯେଉଁମାନେ ବିତରାଗ ଭୟ କ୍ରୋଧ, ରାଗ ଭୟ ଏବଂ କ୍ରୋଧ ଏ ତିନୋଟି ଜିନିଷ ଯେଉଁ ରହିଛି, ଇଏ ହେଉଛି ଏ କାଳର ପ୍ରଭାବରେ ସେମାନେ ପ୍ରଭାବିତ ହେଉଛନ୍ତି। ଯେଉଁ ରାଗ ରହିଛି କହିଲେ ଯେଉଁ ଆସକ୍ତି ରହିଛି, ଏ ଆସକ୍ତି ଦୂର କରିବା ପଡ଼େ କଷ୍ଟ। ପ୍ରସଙ୍ଗମ ଅଜନ ପାହାସମ ଭାଗବତ ଗୀତା ଭାଗବତମର ତୃତୀୟ ସ୍କନ୍ଧରେ ପଚିଶ ଅଧ୍ୟାୟରେ କପିଳ ଦେବ କଥା କହୁଛନ୍ତି, ଯେଉଁ ଆସକ୍ତି ଏଇଟାକୁ କେହି କାଟିପାରିବେ ନାହିଁ। ଆସକ୍ତି ଏତେ ପ୍ରସଙ୍ଗମ ଅଜରମ ପାହାସମ ବୋଲି କୁହାଯାଇଛି। ଅଜରମ କହିଲେ ଜରା ହେବ ନାହିଁ, ଆମ ଶରୀରରେ ଜରା ହେଇଯାଉଛି। କିନ୍ତୁ ଏ ପ୍ରସଙ୍ଗ ଗୋଟେ ଏଭଳି ବସ୍ତୁ, ଏଭଳି ତତ୍ତ୍ୱ ଯାହାର କିଛି ଜରା ନାହିଁ। ସେ ସବୁ ପାଇଁ ଜଣେ ବାଳକ ସମୟରେ ଯେଉଁ ପ୍ରସଙ୍ଗ ରହିଛି, ଆସକ୍ତି ରହିଛି, ବୃଦ୍ଧ ସମୟରେ ମଧ୍ୟ ସେ ଆସକ୍ତି, ସେ ବୃଦ୍ଧ ହେଇଗଲେ ତାଙ୍କ ଜୀର୍ଣ୍ଣ ହେଇଗଲା, ଆସକ୍ତି କିଛି ଜୀର୍ଣ୍ଣ ହେବ ନା ନା ଆସକ୍ତି। ସେ ପ୍ରସଙ୍ଗ ଅଜରଙ୍ଗ ପାସଙ୍ଗ ବୋଲି କୁହାଯାଇଛି, ଅଜରଙ୍ଗ ତାର ଜରା ନାହିଁ। ଏଭଳି ଗୋଟେ ପାସ, ଏଭଳି ଗୋଟେ ବନ୍ଧନ ସେ ଆସକ୍ତି। ପ୍ରସଙ୍ଗମ ଅଜରଙ୍ଗ ପାସ ଆତ୍ମନ କବୟ ବିଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଏହିଭଳି ଭାବରେ ଜାଣନ୍ତି, ଆତ୍ମନ କବୟ ବିଧୁ। କିନ୍ତୁ ସ ଏବ ସାଧୁସୁକୃତ ମୋକ୍ଷ ଦ୍ୱାରମ ଅଭାବୃତ, ସେହି ପ୍ରସଙ୍ଗ ବା ସେହି ଆସକ୍ତି ଆମର ଯେଉଁ ଭୌତିକ ପ୍ରତି ରହିଲେ, ଏ ଭୌତିକ ପ୍ରତି ଆସକ୍ତି ଥିବା ଦ୍ୱାରା ଆମେ ନର୍କକୁ ଯିବା। କିନ୍ତୁ ସେହି ଆସକ୍ତି ଯଦି ଆମେ ସାଧୁଙ୍କ ପାଖରେ କରିବା, ସ ଏବ ସାଧୁସୁକୃତ ମୋକ୍ଷ ଦ୍ୱାରମ ଅଭାବୃତ, ଆମକୁ ଏ ଭୌତିକ ଜଗତରୁ ଏ କାଳକୁ ଜୟ କରିବେ ସେମାନେ, ମୁଖ୍ୟ ଦ୍ୱାର ସେମାନେ ଏ କାଳକୁ ମୁକ୍ତ ହୋଇଯାଇପାରିବେ, ମୁଖ୍ୟ ଦ୍ୱାରମ ଅଭାବୃତ। ତେଣୁ ବୀତ ରାଗ ଭୟ କ୍ରୋଧ, ଭୟ ଭୟ ଭୌତିକ ଜଗତରେ ସମସ୍ତଙ୍କର ଭୟ ରହିଛି, ସବୁଠାରୁ ବଡ଼ ଭୟ ହେଉଛି ମୃତ୍ୟୁ ଭୟ, ବିଭିନ୍ନ ବିପଦ ରହିଛି। ତେଣୁ ଏଇ ଯେଉଁ ବିଶେଷ ଭାବରେ ଭୟଟା ହେଉଛି ଭବିଷ୍ୟତ କାଳ ପାଇଁ, ଭବିଷ୍ୟତରେ କ'ଣ ହେବ, ବର୍ତ୍ତମାନ କାଳ ପାଇଁ, ଅତୀତ କାଳ ପାଇଁ ଏବଂ ଭବିଷ୍ୟତ କାଳ, ତିନି ଭୟ ତିନି ପ୍ରକାର ରହିଛି। ଯେଉଁ ଅତୀତ କାଳ ପାଇଁ ଭୟ ତାକୁ କୁହାଯାଏ ଶୋକ, ଏବଂ ବର୍ତ୍ତମାନ କାଳ ପାଇଁ ଯେଉଁ ଭୟ ସେଇଟା ହେଉଛି ମୋହ, ଏବଂ ଭବିଷ୍ୟତ କାଳ ପାଇଁ ଯେଉଁ ଭୟ ସେଇଟା ହେଉଛି ଭୟ। ଶୋକ ମୋହ ଭୟ ପାହା ବୋଲି କୁହାଯାଇଛି। ଅତୀତ କାଳରେ ଅତୀତରେ ଆମର ଯାହା କିଛି ଥିଲା, ଯଦି କିଛି ନଷ୍ଟ ହୋଇଗଲା ସେଥିପାଇଁ ଆମର ଶୋକ ରହୁଛି, ସେ ଗୋଟେ ପ୍ରକାର ଭୟ। ବର୍ତ୍ତମାନ ପ୍ରତି ବର୍ତ୍ତମାନ ସମୟରେ ଆମର ଯେଉଁ ବନ୍ଧୁ ବାନ୍ଧବ ଇତ୍ୟାଦି ଶରୀର ମୋହ ରହିଛି, ସେଇଟା ମଧ୍ୟ ଗୋଟେ ପ୍ରକାର ଭୟ, ଏ ବର୍ତ୍ତମାନ କାଳର ଭୟ। ଏବଂ ଭବିଷ୍ୟତ ଅନିଶ୍ଚିତତା, କ'ଣ ହେବ କ'ଣ ହେବ, ଓରି ଯେଉଁ ରହୁଛି, ଆଙ୍ଗଜାଇଟି ଯେଉଁ ରହିଛି, ଯେଉଁ ବିଭିନ୍ନ ପ୍ରକାର ଚିନ୍ତା ଆସୁଛି, ଓରିଜ ଯାକୁ କହନ୍ତି, ଓରିଟାକୁ କ'ଣ କହିବ ଓଡ଼ିଆରେ, ଓରିଜ ଚିନ୍ତା। ତେଣୁ ଆମର ଜଣେ ଥିଲେ ଅଛନ୍ତି, ଆମେ ପିଲାଦିନେ ମାନେ ଆମର ସମୟରେ ମୋର ମନେ ପଡ଼ୁଛି, କଲେଜରେ ପଢ଼ିଲା ବେଳେ ସ୍କୁଲ କଲେଜରେ ସବୁ ବିଭିନ୍ନ ପ୍ରକାର ଓରିଜ ସବୁ ରହୁଥିଲା ଭବିଷ୍ୟତ ପାଇଁ ଯେଉଁ ଚିନ୍ତାଟା ଓରିଜ। ତେଣୁ ଏଇ ଓରିଜରୁ କେମିତି ମୁକ୍ତ ହେବା, ଏଇ ଓରିଜଟା ଚିନ୍ତା ନୁହଁ, ଆକ୍ଚୁଆଲି ଆଉ ଗୋଟେ ଶବ୍ଦ ରହିଛି, ଏ ଗୋଟେ ଭୟ ଭଳି ସେ ଜିନିଷଟା, ଅନିଶ୍ଚିତତା। ଓରିଜଟା ହେଉଛି ଅନିଶ୍ଚିତତା, କ'ଣ ହେବ, ଅସୁବିଧା ହେବ କି କ'ଣ ହେବ, ଏଇ ଯେଉଁ ଏଇଟାକୁ ଓରିଜ ବୋଲି କହନ୍ତି, ଓରିଜ WORY ଓରି। ତେଣୁ ଏଇ ଓରିରୁ କେମିତି ଆମେ ମୁକ୍ତ ହେବା, ସେଥିପାଇଁ ଆମେ ବହୁତ ଚେଷ୍ଟା କରୁଛୁ। ସେତେବେଳେ ଜଣେ ଥିଲେ ବହୁତ ପ୍ରସିଦ୍ଧ, ତାଙ୍କର ବେଷ୍ଟ ସେଲର, ସେମାନେ ବହୁ ବହି ତାଙ୍କର ବିକ୍ରି ହେଇଛି, ସେମାନେ ଡେଲ୍ କାର୍ନେଜ ବୋଲି ଜଣେ ଥିଲେ, ଜଣେ ପାଶ୍ଚାତ୍ୟ ଫିଲୋସଫର ଜଣେ, ଡେଲ୍ କାର୍ନେଜ ତାଙ୍କ ନାଁ। ତେଣୁ ମୁଁ ସେ ବହିଟାକୁ ଆମେ ପଢ଼ୁଥିଲି, କେମିତି ଆମେ ଓରିଜରୁ କେମିତି ଆମେ ଯେଉଁ ଅନିଶ୍ଚିତ ବା ଚିନ୍ତା, ଭବିଷ୍ୟତ ପାଇଁ ଯେଉଁ ଚିନ୍ତା ରହିଛି, ଭୟ ରହିଛି, ସେଥିରୁ କେମିତି ମୁକ୍ତ ହେବା, ସେଥିପାଇଁ ସେ ବହୁତ ପ୍ରକାର ସବୁ ଲେଖିଛନ୍ତି। ଡେଲ୍ କାର୍ନେଜ ହାଉ ଟୁ ମେକ୍ ଫ୍ରେଣ୍ଡସିପ୍, ଏମିତି ବହୁତ ବହି ସେ ଲେଖିଛନ୍ତି, ବହୁତ ତାର ବହି ସବୁ ଲୋକମାନେ ନେଇଛନ୍ତି, ସବୁ ବହୁତ ବିକ୍ରି ହେଇଛି, ସେଇଟା ବେଷ୍ଟ ସେଲର ସେଇଟା। ତେଣୁ ଏଇ ଯେଉଁ ଓରିଜ ଯେଉଁ ବା ଚିନ୍ତାରୁ କେମିତି ମୁକ୍ତ ହେବା, ଏ ଯେଉଁ ଭୟ କେମିତି ଜଣେ ମୁକ୍ତ ହେବ, ବହୁତ ପ୍ରକାର ସେ ଲେଖିଛନ୍ତି, ବହୁତ ପ୍ରକାର ସେ ଦେଇଛନ୍ତି, ଉପାୟ ଦେଇଛନ୍ତି। ଯଦିଓ କିଛି କିଛି ଆମେ ସେଇଟା ପଢ଼ିକିରି ମଧ୍ୟ କିଛି କିଛି ପରିମାଣରେ ଆମେ ଓରିଜରୁ ମୁକ୍ତ ହେଇଥିଲୁ, କିନ୍ତୁ ଭଗବାନଙ୍କ ପାଦ ପଦ୍ମ ଆଶ୍ରୟ ନ ନେଇକିରି ଆମେ ଯେତେ ଉପାୟ କଲେ ମଧ୍ୟ ଜଣେ ଭୟରୁ ମୁକ୍ତ ହେଇପାରିବ ନାହିଁ। ତେଣୁ ଏ ଭୟଟା କେମିତି ଆସୁଛି, ଭୟର ମୂଳ କାରଣ କ'ଣ, ଭାଗବତମ ଏକାଦ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଏକଥା ନବଯୋଗେନ୍ଦ୍ର କହୁଛନ୍ତି ରାଜା ନିମିତ୍ତ, ଯେ ଭୟଂ ଦ୍ୱିତୀୟା ବିନିବେଶିତ ସାତ୍ ଈଶାଦ ଅପିତସ୍ୱ ବିପର୍ଯ୍ୟ ସ୍ମୃତି ତନ୍ମାୟାତ ବୁଦ୍ଧାବଜେତଂ ଭକ୍ତିକ ଏସଂ ଗୁରୁଦେବତାତ୍ମା। ଭୟଟା କେତେବେଳେ ଆସୁଛି ନା, ଆମେ ଯେତେବେଳେ ଭଗବାନଙ୍କୁ ଭୁଲି ଯାଉଛୁ, ଦ୍ୱିତୀୟ ଅଭିନିବେଶ, ଦ୍ୱିତୀୟ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମର କାଳ ଆମକୁ ଆମର ସବୁକିଛି ହରଣ କରୁଛି, ତେଣୁ ଭୟ ଆସୁଛି। ଭୟଂ ଦ୍ୱିତୀୟ ଅଭିନିବେଶ ସାତ୍ ଈଶାଦ ଅପେତସ୍ୟ ବିପର୍ଯ୍ୟୟ ସ୍ମୃତି, ଆମର ସ୍ମୃତିର ବିପର୍ଯ୍ୟୟ ହେଇଯାଉଛି, ଆମେ ଭଗବାନଙ୍କୁ ଭୁଲି ଯାଉଛେ, ଭଗବାନଙ୍କ ସହିତ ଯେଉଁ ଆମର ନିତ୍ୟ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟି ଆମେ ଭୁଲି ଯାଇଛେ। ତେଣୁ ବିପର୍ଯ୍ୟୟ, ଆମର ସ୍ମୃତିଟି ବିପର୍ଯ୍ୟୟ ହେଇଯାଇଛି, ସ୍ମୃତି ଆମର ନଷ୍ଟ ହେଇଯାଇଛି। ସ୍ମୃତି କେତେବେଳେ ନଷ୍ଟ ହୁଏ, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି ସେଇଟା, ଯେ ଧାୟତୁ ବିଷୟାନ୍ ପୁଂସ ସଂଘାତ ସ୍ତ୍ରୀ ପ୍ରଜାତେ ସଂଘାତ ସଂଜାତେ କାମ କାମାତ କ୍ରୋଧ ବିଜାତେ କ୍ରୋଧାତ ଭଗବତି ସମୂହ ସମୂହାତ ସ୍ମୃତି ବିଭ୍ରମ ସ୍ମୃତି ଭଂସାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ। ଏଇଭଳି ଭାବରେ ଆମର ଗୋଟିଏ ପରେ ଗୋଟିଏ ନଷ୍ଟ ହେଇକିରି ଆମର ପତନ ହେଇଯାଏ, ଭୌତିକ ଜଗତରେ ଆମେ ପତନ ହେଇଯାଇଛି। ତେଣୁ ଭୟ ଆସୁଛି, ଧାୟତ ବିଷୟାନ୍ ପୁଂସ, ଯେତେବେଳେ ଆମେ ବିଷୟ ବିଷୟରେ ଚିନ୍ତା କରୁଛେ, ସଂଘତ ସ୍ତେଜ ପ୍ରଜାତି, ଏଇ ଆସକ୍ତି ସେଇଥିରୁ ଆସୁଛି, ସଂଘତ ସ୍ତେଜ ପ୍ରଜାତି। ତେଣୁ ଆସକ୍ତି ଆସୁଥିବାରୁ ସଂଘାତ ସଂଜାତ କାମ, ସେଠୁ କାମନା ଆସୁଛି, କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ଆମେ ଦେଖୁଛେ କେତେ ପ୍ରକାର ହିଂସାକାଣ୍ଡ ସବୁ ହେଇଯାଉଛି, କ୍ରୋଧ ମୁଁ ପଢ଼ୁଥିଲି ଆମର ଚତୁର୍ଥ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶିବଜୀଙ୍କୁ ଦ୍ରୋହ କରିଥିଲେ ଦକ୍ଷ, ତେଣୁ ସତୀଦେବୀଙ୍କର କ୍ରୋଧ ଆସିଛି। ଅବଶ୍ୟ କ୍ରୋଧଟା ଯଦି ସାଧୁମାନଙ୍କ ବିଦ୍ୱେଷ ଯେଉଁମାନେ କରୁଛନ୍ତି ତାଙ୍କ ବିରୁଦ୍ଧରେ ଯଦି କ୍ରୋଧଟା ଲଗାଯାଏ, ସେ କ୍ରୋଧର ଉପଯୁକ୍ତ ବ୍ୟବହାର, କ୍ରୋଧର ଉପଯୁକ୍ତ ବ୍ୟବହାର କରିଛନ୍ତି, ତେଣୁ ସତୀଦେବୀ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। କିନ୍ତୁ କାମନାଟା ଯଦି ଅସତ୍ କାମନା ଥାଏ, ତାହେଲେ ସେ ଯେତେବେଳେ ବାଧାପ୍ରାପ୍ତ ହୁଏ, ସେ ଯେଉଁ କ୍ରୋଧ ଆସେ, ସେ କ୍ରୋଧ ହେଉଛି ଅସତ୍ କ୍ରୋଧ, ସେଇଟା ସତ୍ କ୍ରୋଧ ନୁହଁ, ଅସତ୍ କ୍ରୋଧ। ତେଣୁ କ୍ରୋଧରୁ କ୍ରୋଧା ଭବତି ସମୋହ, କ୍ରୋଧରୁ ଆମର ମୋହ ଆସୁଛି। ଏହିସବୁ ମୋ ଶରୀର ସମ୍ବନ୍ଧୀୟ ଏସବୁ ମୋର ଏବଂ ଏ ଶରୀର ସମ୍ବନ୍ଧୀୟ ଯେଉଁମାନେ ଅଛନ୍ତି ସେମାନେ ମୋର, ମୁଁ ହେଉଛି ଶରୀର, ଶରୀର ସମ୍ବନ୍ଧୀୟ ହେଉଛନ୍ତି ମୋର, ଇଏ ହେଉଛି ମୋହ, ମୋହଟା ଆସୁଛି। ସମୂହ ଏ ମୋହ ଆସିବାରୁ ସ୍ମୃତି ବିଭ୍ରମ ହେଉଛି, ସ୍ମୃତି ଆମର ନଷ୍ଟ ହେଇଯାଉଛି। ଏବଂ ସ୍ମୃତି ଭ୍ରଂଶା ବୁଦ୍ଧି ନାଶ, ଆମର ଯେତେବେଳେ ସ୍ମୃତି ନଷ୍ଟ ହେଉଛି ଆମର ସେତେବେଳେ ବୁଦ୍ଧି ମଧ୍ୟ ନଷ୍ଟ ହେଇଯାଉଛି। ବୁଦ୍ଧି ନାଶାତ୍ ପ୍ରଣଶ୍ୟତି, ବୁଦ୍ଧି ସ ବୁଦ୍ଧି ସ ଯେଉଁଟା କୁହାଯାଇଛି ଇନ୍ଦ୍ରିୟାଣି ପ୍ରାଣୀ ଆହୁ ଇନ୍ଦ୍ରିୟ ପରମ ମନ ମନସ୍ତୁ ପରା ବୁଦ୍ଧି, ଯେଉଁ ବୁଦ୍ଧି ପରତସ୍ତୁ ସ, ଆମେ ହେଉଛି ବୁଦ୍ଧିର ଉର୍ଦ୍ଧ୍ୱରେ। ତେଣୁ ଆମର ଯେତେବେଳେ ବୁଦ୍ଧି ନଷ୍ଟ ହେଇଯାଉ ସେତେବେଳେ ଆମେ ମଧ୍ୟ ନଷ୍ଟ ହେଇଯାଉଛୁ। ତେଣୁ ଏଇ କଥା ଯେତେବେଳେ ଭଗବାନ ଅର୍ଜୁନଙ୍କୁ ସବୁ ଜ୍ଞାନ ପ୍ରଦାନ କଲେ ସେତେବେଳେ ଅନ୍ତିମରେ କହିଲେ ଯେ ବର୍ତ୍ତମାନ ତୁମର ବୁଦ୍ଧି ଠିକ ହେଲା ନା ନାହିଁ, ତୁମେ ବହୁତ କଥା ବହୁତ ବୁଦ୍ଧି ଇଏ କରୁଥିଲ ଦେଖାଉଥିଲ ଏମିତି କରିବା ସେମିତି କରିବା ଏମିତି କରିବା ସବୁ କହୁଥିଲ, ଏସବୁ ତୁମର ଏଇସବୁ ଧାଉଥିଲା କାହିଁକି, ଏଇସବୁ ଆରମ୍ଭ ହେଇଛି ଧାୟତ ବିଷୟ ପୁଂସ, ତୁମେ ଏଇ ବିଷୟ ବିଷୟ ଚିନ୍ତା କରିଥିବାରୁ ତୁମର କାମ ଆସିଥିଲା, କାମରୁ କ୍ରୋଧ ଆସିଥିଲା, କ୍ରୋଧରୁ ମୋହ ଆସିଥିଲା, ମୋହରୁ ତୁମର ବୁଦ୍ଧି ନାଶ ହେଇଥିଲା, ବୁଦ୍ଧି ନାଶରୁ ତୁମର ପତନ ହେଇଯାଇଥିଲା, ତୁମ କଥା ମାନୁନଥିଲ। ତେଣୁ ମୁଁ ବର୍ତ୍ତମାନ ଯେଉଁ ତୁମକୁ ଜ୍ଞାନ ଦେଲି ଏ ଜ୍ଞାନ ପ୍ରାପ୍ତ ହେଇକିରି ତୁମର ବୁଦ୍ଧି ଠିକ ହେଲା ନା ନାହିଁ, କଚିତ ଏତମ ସୁତମ ପାର୍ଥ ତୋୟା କେକରଣ ଚେତସା କଚିତ ଅଜ୍ଞାନ ସମୂହ ପ୍ରଣଶ୍ୟସି ଧନଞ୍ଜୟ, ତୁମର ଯେଉଁ ଅଜ୍ଞାନ ହେଇଯାଇଥିଲା ବୁଦ୍ଧି ନଷ୍ଟ ହେଇଯାଇଥିଲା ସେ ବର୍ତ୍ତମାନ ଅଜ୍ଞାନଟି ନଷ୍ଟ ହେଲା ନା ନାହିଁ, କାହିଁକି ନା ଯୁଦ୍ଧ କ୍ଷେତ୍ରରେ ଦୁଇ ପକ୍ଷରେ ଶଙ୍ଖ ନାଦ ହେଇଯାଇଛି। ସେହି ସମୟରେ ଭଗବାନ କହିଛନ୍ତି କେଉଁଠି ଶାନ୍ତ ପରିବେଶରେ ମନ୍ଦିର ଭିତରେ ବସି ଭଗବାନ ଅର୍ଜୁନକୁ କହିନାହାନ୍ତି, ଦୁଇ ପକ୍ଷରେ ଶଙ୍ଖ ନାଦ ହେଇଯାଇଛି, କେତେବେଳେ ଯୁଦ୍ଧ ହେବ କହିହେବନି, ଅନିଶ୍ଚିନ୍ତ ଭିତରେ ରହିଛି। ହଁ ସେଠି ଖାଲି ଯେ ମନୁଷ୍ୟମାନେ ଅଛନ୍ତି ତାହା ନୁହଁ, ପଶୁ ମାନେ ବିଭିନ୍ନ ପ୍ରକାର ଘୋଡ଼ା ହାତୀ ଇତ୍ୟାଦି ସେମାନେ ଯେ ଖାଲି ଚୁପଚାପ ଆସିଥିବେ ସେମାନେ ନୁହଁ, ସେ ଖେ ସବୁ ଶବ୍ଦ କରୁଥିବେ ଘୁରି ତୁରି ଇତ୍ୟାଦି ସବୁ ବାଜୁଛି, ଏହିଭଳି ଭାବରେ ଅବସ୍ଥା ରହିଛି। ତାଧିଅରେ ଭଗବାନ କହୁଛନ୍ତି ଅର୍ଜୁନକୁ ଜ୍ଞାନ ଦେଉଛନ୍ତି, ଏତେ କୋଳାହଳ ଭିତରେ ଏତେ ଭିତରେ ଭଗବାନ ଜ୍ଞାନ ଦେଉଛନ୍ତି ଅର୍ଜୁନକୁ। ତେଣୁ ଭଗବାନ ଚିନ୍ତା କଲେ କାଳେ ଅର୍ଜୁନ ଠିକ୍ ଭାବରେ ଏକାଗ୍ର ଭାବରେ ଶୁଣିପାରିନଥିବେ, ସେଥିପାଇଁ ପଚାରିଲେ ତୁମେ ଏକାଗ୍ର ଭାବରେ ଶୁଣିଲ ତ, ଯଦି ଏକାଗ୍ର ଭାବରେ ଶୁଣିଛ ତାହେଲେ ତୁମର ବୁଦ୍ଧି ଠିକ୍ ହେବ, ବୁଦ୍ଧି ପର୍ଯ୍ୟବତିଷ୍ଠ ତୁମ ବୁଦ୍ଧି ଠିକ୍ ଆସିବ, ତ ମୋ କଥା ମାନିବ। କିନ୍ତୁ ଯଦି ଏକାଗ୍ର ଭାବରେ ଶୁଣିନ ତାହେଲେ ତୁମେ ତୁମର ମୋହ ଦୂର ହେଇନଥିବ। କିନ୍ତୁ ମାନେ ଆଚାର୍ଯ୍ୟମାନେ କହୁଛନ୍ତି ସେ ଶ୍ଳୋକ ଟିକାରେ ଯଦି ଭଗବାନ ପ୍ରସ୍ତୁତ ଥିଲେ, ଯଦି ଅର୍ଜୁନ କହିବେ ପ୍ରଭୁ ଏତେ ଗଣ୍ଡଗୋଳ ଭିତରେ ମୁଁ କେମିତି ଠିକ୍ ଭାବରେ ଏକାଗ୍ର ହେଇପାରିବି, ମୁଁ ଠିକ୍ ଭାବରେ ଶୁଣିପାରିଲିନି ନା, ତାହେଲେ ଠିକ୍ ଅଛି ଆଉ ଥରେ ଶୁଣ, ଏଇଭଳି ଭାବରେ ଦ୍ୱିତୀୟ ଥର ପାଇଁ କହିଥାନ୍ତି ଭଗବାନ, ପ୍ରସ୍ତୁତ ହେଇକି ଥିଲେ ଭଗବାନ। କିନ୍ତୁ ଅର୍ଜୁନ ଏକାଗ୍ର ଭାବରେ ଶୁଣିଛନ୍ତି, ଅର୍ଜୁନକୁ ଯେତେବେଳେ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରୁଥିଲେ କିଏ ଶ୍ରେଷ୍ଠ ଧନୁସର ଧନୁ ଇଏ କରିପାରିବ, ଧନୁ ଧନୁବିଦ୍ୟା କିଏ ପ୍ରାପ୍ତ ହେଇପାରିବ, ତେଣୁ ସେ ଯେଉଁ ଟାର୍ଗେଟ୍ ରଖିଥିଲେ ଗଛ ଉପରେ ପକ୍ଷୀ ପକ୍ଷୀର ଯେଉଁ ଚକ୍ଷୁ ରହିଛି ସେ ଚକ୍ଷୁକୁ ଟାର୍ଗେଟ୍ ରଖିଥିଲେ, ଅର୍ଜୁନ ହିଁ କେବଳ ସେଥିରେ ସଫଳ ହେଇପାରିଥିଲେ। ସେ କହିଲେ ମୁଁ କିଛି ଦେଖିପାରୁନି ଗୁରୁଦେବ, କେବଳ ସେ ଚକ୍ଷୁର ସେଇ ପକ୍ଷୀର ଚକ୍ଷୁଟାକୁ ଦେଖୁଛି ଆଉ କିଛି ଦେଖିପାରୁନାହିଁ। ତେଣୁ ସେ ଧନୁର୍ବିଦ୍ୟାରେ ସେ ସିଦ୍ଧି ପ୍ରାପ୍ତ ହେଇପାରିଥିଲେ। ତେଣୁ ସେଇ ଅର୍ଜୁନ ଏକାଗ୍ର ଭାବରେ ଶ୍ରବଣ କରିଛନ୍ତି, ତେଣୁ ସେ କହିଲେ ପ୍ରଭୁ ଯେ ମୋର ମୋହ ନଷ୍ଟ ହେଇଯାଇଛି, ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ ମୟାତୀତ, ଏ ପ୍ରଭୁ ମୋର ମୋହ ନଷ୍ଟ ହେଇଯାଇଛି, ଆପଣ କୃପାରୁ ଏଇ ମୋହ ମୋର ନଷ୍ଟ ହେଲା, ସ୍ମୃତି ମୋହ ମୋହ ନଷ୍ଟ ହେଲେ ଆମର ସ୍ମୃତି ପୁଣି ଫେରିଆସିବ, ସ୍ମୃତି ଫେରିଆସିଲେ ମୋହ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ ମୟାଚିତ ଆପଣଙ୍କର କୃପାରୁ ହେଉଛି। ତେଣୁ ସ୍ମୃତି ଯେତେବେଳେ ଫେରିଆସିବ ଆମେ ଯେତେବେଳେ ଜାଣିବା ଯେ ଆମେ ଭଗବାନଙ୍କର ଅଂଶ, ତେଣୁ ଭଗବାନଙ୍କର ସେବା କରିବା ଆମର ଏକମାତ୍ର କର୍ତ୍ତବ୍ୟ, ଅନ୍ୟ କୌଣସି କର୍ତ୍ତବ୍ୟ ନାହିଁ, ଆଉ ଅନ୍ୟ କୌଣସି ଏକମାତ୍ର ଯେଉଁ ରହିଛି ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ କୃଷ୍ଣେ ଭକ୍ତି କହିଲେ ସର୍ବକର୍ମକୃତ ହଏ, ଏକମାତ୍ର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ସେବା, ଅନ୍ୟ କୌଣସି କର୍ତ୍ତବ୍ୟ ନାହିଁ ଆମର। ଯଦିଓ ଜୀବନରେ ସମସ୍ତଙ୍କର ଛଅଟି କର୍ତ୍ତବ୍ୟ ରହିଛି, ଦେବର୍ଷି ଭୂତାତ୍ ନୃଣାଂ ପିତୃଣାଂ ନା କିଙ୍କର ନାୟଂ ଋଣୀଂ ଚ ରାଜନ୍ ସର୍ବାତ୍ମନାଥ ଶରଣଂ ଶରଣ୍ୟଂ ଗତୋ ମୁକୁନ୍ଦ ପରିହୃତ୍ୟ କର୍ତ୍ତ୍ୟମ୍। ସମସ୍ତଙ୍କର ଛଅଟି କର୍ତ୍ତବ୍ୟ ରହିଛି। କେତେବେଳେ ନା ଯେତେବେଳେ ସେ ଭଗବାନଙ୍କୁ ଭୁଲି ଯାଉଛନ୍ତି, ଭଗବାନଙ୍କର ସେବାରେ ନିଯୁକ୍ତ ହେଉନାହାନ୍ତି, ସେତେବେଳେ ଦେବତାମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ଋଷିମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ଜୀବମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ବନ୍ଧୁବାନ୍ଧବମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ମନୁଷ୍ୟମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି ଏବଂ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ରହିଛି। ଏଇ ଛଅଟି କର୍ତ୍ତବ୍ୟ ସମସ୍ତଙ୍କର ରହିଛି। କିନ୍ତୁ ଜଣେ ଯେତେବେଳେ ସର୍ବାତ୍ମନାଜ ଶରଣଂ ଶରଣ୍ୟମ୍, ସର୍ବାତ୍ମନା ଏଇ ଛଅଟି ଜାଗାଙ୍କର ଯେ ଆତ୍ମା ସେଇ ଭଗବାନଙ୍କର ଯେ ଶରଣରେ ଯାଇଛନ୍ତି, ସେଇ ମୁକୁନ୍ଦଙ୍କର ଯେ ଶରଣରେ ଯାଇଛନ୍ତି, ତାଙ୍କର ପରିହୃତ୍ୟ କର୍ତ୍ତବ୍ୟ, ତାଙ୍କର ଆଉ କୌଣସି କର୍ତ୍ତବ୍ୟ ନାହିଁ। ସେଇଥିପାଇଁ ଚୈତନ୍ୟ ଚରିତାମୃତରେ କୁହାଗଲା ଯେ ଶ୍ରଦ୍ଧା ସତ୍ୟ ବିଶ୍ୱାସ କହି ସୁଦୃଢ଼ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ ହୁଏ। ଭଗବାନଙ୍କ ଯଦି ଭକ୍ତି କରୁଛନ୍ତି ତାହେଲେ ସେ ସବୁ ସବୁ କର୍ତ୍ତବ୍ୟରୁ ମୁକ୍ତ ହେଇଗଲେ, ସର୍ବକର୍ମ ସେ କରୁଛନ୍ତି। ଯେମିତି ଯଥା ତେର ମୂଳ ନିଶ୍ଚିତ ନାହିଁ ନା, ଯେମିତି ଗଛର ମୂଳରେ ପାଣି ଦେଲେ ଗଛର ସମସ୍ତ ସମସ୍ତ କିଛି ପାଣି ପ୍ରାପ୍ତ ହୁଅନ୍ତି, ଜଳ ପ୍ରାପ୍ତ ହୁଅନ୍ତି। ତେଣୁ ଅର୍ଜୁନ କହିଲେ ଯେ ମୋର ବର୍ତ୍ତମାନ ମୋହ ଦୂର ହେଇଯାଇଛି। ଭଗବାନ ଆଉ ଅନ୍ତିମରେ କହିଲେନି ଅର୍ଜୁନ ତୁମେ ଯୁଦ୍ଧ କର, ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତମେ ଏଥିରୁ ଯାହା ଚିନ୍ତା କରୁଛ ସେଇଟା କର। ଇତିତେ ଜ୍ଞାନ ଆଖ୍ୟାତ ବୁହାତ ବୃହତ୍ତର ମୟା ବିମୃଷେତି ଦଶେଷଣ ଯଥେଚ୍ଛ ସେ ତଥା କରୁ। ଅନ୍ତିମରେ ଆଉ ଭଗବାନ କହିଲେନି ଅର୍ଜୁନ ତୁମେ ଯୁଦ୍ଧ କର, ପ୍ରଥମେ ବହୁତ ଥର କହିଲେ ଅର୍ଜୁନ ଯୁଦ୍ଧ କର, ଉଦ୍ଧିଷ୍ଠ ତୁମେ ବସିପଡ଼ୁଛ ଯୁଦ୍ଧ କ୍ଷେତ୍ରରେ, ତୁମର ଏତେ ବଳହୀନ ହେଇଯାଇଛି, ତୁମେ ବସିଯାଇଛ, ପ୍ରଥମ ଅଧ୍ୟାୟ ଅନ୍ତିମ ଶ୍ଳୋକରେ କହୁଛନ୍ତି ସେ କଥା ସଞ୍ଜୟ। ଏବଂ ଉକ୍ତ ଅର୍ଜୁନ ରଥପ୍ରସ୍ଥ ଉପା ବିଷୟ, ଅର୍ଜୁନ ଆଉ ଠିଆ ହେଇକି ରହିପାରିଲେନି, ତାଙ୍କ ଧନୁ ଖସିଗଲା ହାତରୁ, ଏବଂ ଠିଆ ହେବା ପାଇଁ ମଧ୍ୟ ଶକ୍ତି ରହିଲାନି, ସେ ରଥପ୍ରସ୍ଥ ଉପା ବିଷୟ ରଥ ଉପରେ ବସିପଡ଼ିଲେ ସେ ଠିଆ ହେଇପାରିଲେନି। ତେଣୁ ଭଗବାନ ପ୍ରଥମେ ବହୁତ ଥର କହିଲେ ଅର୍ଜୁନ ଉତ୍ତିଷ୍ଠ ତୁମେ ଠିଆ ହୁଅ, ଠିଆ ହେଇକିରି ଯୁଦ୍ଧ କର, ଏଇଭଳି ଭାବରେ ଅନେକ କହିଲେ, କିନ୍ତୁ ଅନ୍ତିମରେ ଆଉ କିଛି କଥା କହିଲେନି ତୁମେ ଯୁଦ୍ଧ କର ବୋଲି। ଅନ୍ତିମରେ କହିଲେ ଅର୍ଜୁନ ମୁଁ ତୁମକୁ ଗୁହ୍ୟତମ ସବୁ ଜ୍ଞାନ ଦେଇଦେଲି, ତେଣୁ ତୁମେ ଏଇଟାକୁ ଚିନ୍ତା କରି ବିମୃଷ ହେଇଥିଲ ଶେଷଣ ଯଥେଚ୍ଛସି ତଥା କରୁ, ତୁମେ ଯେଉଁଟା ଚିନ୍ତା କରୁ ସେଇଟା କର। ତେଣୁ ଅର୍ଜୁନ କହିଲେ ପ୍ରଭୁ କରିସିଏ ବଚନମ ତବ, ମୁଁ ବର୍ତ୍ତମାନ ଜାଣିପାରୁଛି ମୋର ସମ୍ବନ୍ଧ କ'ଣ, ମୋର କର୍ତ୍ତବ୍ୟ କ'ଣ, ଆପଣ ଯାହା କହିବେ ସେ ହେଉ ଧର୍ମ, ତେଣୁ ମୁଁ ସେଇଟା କରିବି, ମୋର ଏ ହେଉଛି କର୍ତ୍ତବ୍ୟ, ବର୍ତ୍ତମାନ ମୁଁ ବୁଝିପାରିଲି। ତେଣୁ ଏଇଟା କୁହାଯାଉଛି ବିହିତ ରାଗ ଭୟ କ୍ରୋଧ, ଭୟଟା କେତେବେଳେ ଆସୁଛି ନା ଭୟଂ ଦ୍ୱିତୀୟା ବିନିବେଶ ତସ୍ୟା, ଯେତେବେଳେ ଆମେ ଭଗବାନ ବୁଲିଯାଇ ଏ ଭୌତିକ ଜଗତ ପ୍ରତି ଆମର ଅଭିନିବେଶ ଆସୁଛି, ଆମେ ଏ ଭୌତିକ ଜଗତ ବୋଲି ଚିନ୍ତା କରୁଛେ, ସେତେବେଳେ ଏ ଭୟ ଆସୁଛି, ଭୟଂ ଦ୍ୱିତୀୟା ବିନିବେଶ ତସ୍ୟା ଇଶାଦ ଅପେତସ୍ୟ ବିପର୍ଯ୍ୟୟ ସ୍ମୃତି। ତେଣୁ ଭଗବାନଙ୍କଠାରୁ ଆମେ ସ୍ମୃତି ଫେରିଯାଇଛି, ଭଗବାନଙ୍କର ସ୍ମୃତି ଆମର ନାହିଁ, ମାୟାମୁଗ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, ଅତଏବ କୃଷ୍ଣ ତାରେ କହିଲ ବେଦ ପୁରାଣ। ତେଣୁ ଭଗବାନ ବେଦ ପୁରାଣ ଇତ୍ୟାଦି ବ୍ୟବସ୍ଥା କଲେ, ଆମେ ଭଗବାନଙ୍କୁ ଭୁଲି ଯାଇଛେ। ବେଦରେ ତିନୋଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ସମ୍ବନ୍ଧ ତତ୍ତ୍ୱ, ଗୋଟେ ହେଉଛି ଅଭିଜୟ ତତ୍ତ୍ୱ, ଆଉ ଗୋଟେ ହେଉଛି ପ୍ରୟୋଜନ ତତ୍ତ୍ୱ। ଏ ତିନୋଟି ବେଦରେ ଯେଉଁ ଏତେ ବେଦ ବିସ୍ତାର ଭାବରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ତାଙ୍କୁ ଯଦି ତିନୋଟି ତତ୍ତ୍ୱରେ ପ୍ରକାଶ କରାଯାଏ, ସେ ତିନୋଟି ତତ୍ତ୍ୱ ହେଉଛି କ'ଣ ନା ସମ୍ବନ୍ଧ ଅଭିଧେୟ ପ୍ରୟୋଜନ। ସେଥିପାଇଁ ଭଗବାନ ତିନିଟା ସ୍ଥାନରେ ବଙ୍କର ତ୍ରିଭଙ୍ଗ ଲଳିତ ଭଗବାନ, ଏ ତାର ପ୍ରତୀକ ହେଉଛି ସେଇଟା। ଏଇ ତିନୋଟି ବଙ୍କା ସ୍ଥାନକୁ ଯଦି ଆମେ ଜାଣିଯିବା ତାହେଲେ ଆମେ ଭଗବାନଙ୍କୁ ଜାଣିଯିବା, ବେଦ ଜାଣିଯିବା, ବେଦ ଜାଣିଲା ମାନେ ଭଗବାନ ଜାଣିଯିବା। ତେଣୁ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଏ ତିନୋଟି ତତ୍ତ୍ୱ ରହିଛି ବେଦରେ, ସମସ୍ତ ବେଦକୁ ଯଦି ଆମେ ସଂକ୍ଷେପରେ ବର୍ଣ୍ଣନା କରିବା ତିନୋଟି ତତ୍ତ୍ୱରେ, ସେ ହେଉଛି ସମ୍ବନ୍ଧ ଅଭିଧେୟ ପ୍ରୟୋଜନ। ତେଣୁ ଏହି ସମ୍ବନ୍ଧ ତତ୍ତ୍ୱର ପ୍ରତୀକ ହେଉଛନ୍ତି ରାଧା ମଦନ ମୋହନ। ଯଥାଂ ଶ୍ରୁତ ପଙ୍ଗୁ ମମ ମନ୍ଦର ମତେ ଗତେ ମତ ସର୍ବସ୍ୱ ପାଦାମ୍ବୁଜ ରାଧା ମଦନ ମୋହନ ହଉ, ରାଧା ମଦନ ମୋହନ ଯିଏ ରହୁଛନ୍ତି ସେ ହେଉଛି ସମ୍ବନ୍ଧ ତତ୍ତ୍ୱର ଦେବତା ବା ଭଗବାନ ସମ୍ବନ୍ଧ। ଆମ ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ଅଛି ସେଇଟା ଆମେ ଭୁଲି ଯାଇଛେ, ସେଥିପାଇଁ ଆମର ଭୟ ହେଉଛି। ଦ୍ୱିତୀୟ ଅଭିନିବେଶ ହେଇଥିବାରୁ ଆମେ ନିଜକୁ ଭୌତିକ ଜଗତରେ ଭାବୁଛେ ସିଏ ଗୋଟେ ଅନର୍ଥ, ଏବଂ ସେଇଥିପାଇଁ ଆମର ଭୟ ଆସୁଛି। ରାଧା ମଦନ ମୋହନଙ୍କର ଶରଣରେ ଗଲେ ଆମେ ସମ୍ବନ୍ଧ ତତ୍ତ୍ୱ ପ୍ରାପ୍ତ ହେବା, ଆମର କ'ଣ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, କାହା ପ୍ରତି ଆମର ପ୍ରକୃତ ସମ୍ବନ୍ଧ ରହିଛି, ସେ ହେଉଛି ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି। ଏ ହେଉଛି ସମ୍ବନ୍ଧ ଭଗବାନ ହେଉଛନ୍ତି, ସମ୍ବନ୍ଧ ଦେବ ହେଉଛନ୍ତି ପ୍ରୟୋଜନ ସମ୍ବନ୍ଧ। ତାପରେ ଆସୁଛି ଅଭିଧେୟ, ଇଏ ହେଉଛି ଗୋବିନ୍ଦ ଦେବ ଆସିଲେ ଭକ୍ତି, ଯେ ତାଙ୍କ ସ୍ୱରୂପ ପଙ୍ଗ ମମ ମନ୍ଦ ମତେ କଥେ ମତ୍ସର୍ବସ୍ୱ ପାଦାମ୍ବୁଜ ରାଧା ମଦନ ଦିବ୍ୟା बृंदारण्य कल्पद्रुमाद श्रीमद रत्नागार सिंहासनस्तु श्रीमद राधा श्री गोविंद देव पृष्ठाड़ि भी सभ्यमान स्मरामी योजी गोविंद तत्व एवं श्रीमन राष्ट्र सारंभी वंशीपट कर्षण विनसनी गोपी गोपीनाथ श्रीअस्त योजी प्रयोजन तत्व गोपीनाथ तेणु जिते भगवान अवतार अच्छा भगवान विभिन्न रूप सब रही गोविंद गोविंद मदन मोहन एवं गोपीनाथ तीन जन हो श्रेष्ठ से कृष्ण कविराज स्वयं कहले जय जय राधे जय कृष्णा जय वृंदावा श्री गोविंद गोपीनाथ मदन मोहन गोविंद गोपीनाथ मदन मोहन ये तीनों तत्व तीन जन को जान ले सबकी जान जी तेणु प्रताप प्रभु ये मदन मोहन को स्थापन कर संबंध तत्व गोविंद देव से होती भक्ति तत्व अभिधेय एवं गोपीनाथ होती राधा मदन मोहन ए राधा गोपीनाथ से होती प्रयोजन तत्व प्रेम ये प्रेम पुमार्थ महान ये श्रेष्ठ आमर चारि पुरुषार्थ ये प्रकृति पुरुषार्थ नुह धर्म अर्थ काम मुख्य ये सब प्रकृति पुरुषार्थ नुह प्रकृति पुरुषार्थ हो पंचम पुरुषार्थ से प्रेम पुमार्थ महान ये चैतन्य महाप्रभु मत तेणु भीतर भयं द्वितीया विनिवेश सियाद अपेश विपर्जय स्मृति आम स्मृति विपर्जय स्मृति नष्ट तेणु तन्माया तो बुद्धावजेत तेणु ये माया आबद्ध होकरी जो मैंने बुद्धिमान व्यक्ति से मैंने आवजेत से मैंने भगवान भजन करेंगे भक्तिक ये सब गुरुदेवता भक्तिर मध्यम भगवान को गुरु हिसाब से देवता हिसाब से आत्मा हिसाब से भगवान पर आराधना कले भगवान शरण गले से मैंने भय मुक्त हे तेणु भीत राग भय क्रोध क्रोध जो रही कहली जो कामना प्राध प्राप्त होते क्रोध आसूच तेणु यही भाव में भीत राग भय क्रोध मनमया माँ बा श्रीधा जय श्री राधा मदन योगी मनमया मन में जो मैंने मत चिंता कर मनमया एवं मोर उपासना माँ उपासिता यही भाव में जड़े नुह कि दिज नुह बहबो अनेक बहबो ज्ञान तपसा ज्ञान एवं तपस्या मध्यम पूता से पूत हो जाते पवित्र हो जाते तेणु से मद्भाव आगछता से मोर भाव प्राप्त होती सचिदानंद भाव से प्राप्त होती सचिदानंद रूप से प्राप्त होती तेणु यही भाव में ये समय को बा काल चक्र को बहु लोक अतिक्रम करे किए से यदि प्रश्न आस जगह कई भागवत स्कंद सप्तम अध्याय कई विशेष भाव में एकादश स्कंद द्वादश अध्याय भगवान निजे एक ब्रह्मा से विषय कही बहु मान किए किए द्वितीय स्कंद सप्तम अध्याय वर्णना करे किए से सब ये किए से मैंने ना द्वितीय स्कंद सप्तम अध्याय दुई श्लोक कौन ब्रह्मा कौन ये काल चक्र को पार ही से मैंने किए किए इक्वाकु जे कि ज्ञान प्राप्त होते वंश परंपरार सूर्य वंश आसवाकु भगवदगीता चतुर्थ अध्याय भगवान श्रद्धा कहले इमं विवसति जोगम प्रोक्तवान अहम अव्यम विवस्वान मन में प्राय मनु रिख्वा रवित ये सप्तम मनु कथा कह विवस्वान पुत्र ये वैवस्वत मनु से सप्तम मनु तांकर पुत्र से इक्वा दस जन पुत्र अच्छा श्रेष्ठ पुत्र होक्वा तेणु इक्वा को ये गुरु परंपरार ज्ञान प्राप्त होते तेणु पूता भाव से भगवान प्राप्त होती इक्वा वंश तेणु इक्वा को अल अल हो चंद्रवंश से गुरुलवा अल इला पुत्र इला अल से प्रथम इला थे ना प्रथम कन्या थे वशिष्ठ देव भगवान प्रार्थना कर पुत्र कले
ପୁଣି ସେ ଯେତେବେଳେ ଯାଇଥିଲେ ସୁକୁମାରମାନଙ୍କୁ ଯାଇଥିଲେ ସେଠି ଶିବଜୀଙ୍କର ଥିଲା ଯେ ଯିଏ ଆସିବ ନାରୀରେ ପରିଣତ ହେବ, ତେଣୁ ସେ ନାରୀରେ ହେଇଗଲେ। ତେଣୁ ସେହି ସମୟରେ ବୁଦ୍ଧ ତାଙ୍କ ପ୍ରତି ଆକର୍ଷିତ ସୋମଦେବଙ୍କର ଚନ୍ଦ୍ରଦେବଙ୍କ ପୁତ୍ର ବୁଦ୍ଧ ସେ ତାଙ୍କ ପ୍ରତି ଆକର୍ଷିତ ହେଇ ତାଙ୍କ ସହିତ ବିବାହ କରି ତାଙ୍କ ପୁତ୍ର ଯାହା ଥିଲା ସେ ପୁରୁଡ଼ବା। ତେଣୁ ଇଲାଙ୍କର ପୁତ୍ର ହିସାବରେ ଅଇଲ ପୁରୁଡ଼ବା ହେଉଛି ଅଇଲ ଅଇଲ ଗୀତି ରହିଛି ପ୍ରସିଦ୍ଧ ଭାଗବତ ଏକାଦଶକନ୍ଦ ଛବିଶ ଅଧ୍ୟାୟରେ ଅଇଲ ଗୀତି କୁହାଯାଇଛି ପୁରୁଡ଼ବା, ଯିଏକି ବହୁତ ଆସକ୍ତି ଥିଲା ଉର୍ବଶୀ ପ୍ରତି। ଏତିଆ ଉର୍ବଶୀ ଯିଏକି ସ୍ୱର୍ଗର ଅପସରା, ଯିଏକି ଭଗବାନଙ୍କର ନରନାରାୟଣ ଋଷିଙ୍କର ଯେଉଁ ଉରୁ ଜଙ୍ଘରୁ ସେ ଯାହା ଦେଇଛନ୍ତି ତାଙ୍କ ନାଁ ସେଥିପାଇଁ ଉର୍ବଶୀ ହେଇଛି। ସେତେବେଳେ ନରନାରାୟଣ ଋଷି ସେ ବଦ୍ରୀନାଥ ଋଷି ତପସ୍ୟା କରୁଛନ୍ତି, ଇନ୍ଦ୍ର ଭୟ କରିଗଲେ। ଇଏ ହେଉଛି ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର ନରନାରାୟଣ, ଏ ଜାଣ ସନ୍ତାନ। ତେଣୁ ସେ ଯାଇ ବଦ୍ରୀନାଥରେ ଭଗବାନଙ୍କର ଆରାଧନା କରୁଛନ୍ତି, ତପସ୍ୟା କରୁଛନ୍ତି। ତେଣୁ ଇନ୍ଦ୍ର ଚିନ୍ତା କଲେ ମୋର ଚାକିରି ପଳେଇବ କି, ମୋର ନେଇଯିବ ପୋଷ୍ଟ ନେଇଯିବେ। ତେଣୁ ତାଙ୍କର ତପସ୍ୟାକୁ ଭଗ୍ନ କରିବା ପାଇଁ ସେ ସବୁ କାମଦେବ ଏବଂ ଅପସରମାନଙ୍କୁ ପଠେଇଲେ। ତେଣୁ କାମଦେବ ଯେତେ କାମସର ମାରିଲେ ମଧ୍ୟ ଏ କାମସର କ'ଣ ବର୍ଣ୍ଣନା କରାଯାଇଛି, କାମ କ୍ରୋଧ ଲୋଭ ମୋହ ମଦ ମାଂସ ଯେଉଁ କାମ କାମ ନା ନା ସରି ପାଞ୍ଚଟି ପାଞ୍ଚ ବାଣ ବୋଲି କୁହାଯାଉଛି। କାମର ପାଞ୍ଚଟି ବାଣ ରହିଛି, କ'ଣ କ'ଣ ନା ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଇଏ ହେଉଛି ପାଞ୍ଚଟି ବାଣ। କାମଦେବଙ୍କର ହେଉଛି ପାଞ୍ଚଟି ବାଣ, ଏଇ ମାଧ୍ୟମରେ ସେ ସମସ୍ତଙ୍କୁ କାମ ଜାଗ୍ରତ କରେଇବେ। କିନ୍ତୁ ଭଗବାନ ଋଷି ନାରାୟଣ ଋଷିଙ୍କର କ'ଣ ସେ କରିପାରିବେ, ତେଣୁ କାମଦେବ ଭୟ କରିଗଲେଣି। କିନ୍ତୁ ନାରାୟଣ ଭଗବାନ ଦେଖିଲେ ଯେ କାମଦେବ ଆସିଛନ୍ତି, ଭଗବାନ ଜାଣିପାରିଲେ ସବୁ, ତେଣୁ ସେ ତାଙ୍କର ଦେଖିଲେ ତାଙ୍କର ଶରୀରରୁ ବହୁତ ଅପସରା ସବୁ ଆସିଛନ୍ତି, ତାଙ୍କର ଶରୀରରୁ ଦାହତ ହୋଇଛନ୍ତି। ଇଏ କେତୋଟି ଅପସରା ଆସି ତାଙ୍କ ଆଗରେ ମାନେ ମାଙ୍କଡ଼ି ଭଳିଆ ରହିଛି, ତାଙ୍କର ସୌନ୍ଦର୍ଯ୍ୟ ଆଗରେ ଏକର ବାନୁରୀ ଭଳିଆ ରହିଛନ୍ତି ସୌନ୍ଦର୍ଯ୍ୟ କ'ଣ ତାଙ୍କର ଅଛି। ତେଣୁ କାମଦେବ ଯେତେବେଳେ ଭୟଭୀତ ହେଇଗଲେ ଭଗବାନ ତାଙ୍କୁ ଡାକି ତାଙ୍କର ଗୋଟେ ଯାତ କରିଥିଲେ ତାଙ୍କର ଗୁରୁରୁ ଉର୍ବଶୀ, ସେ ଉର୍ବଶୀକୁ ପ୍ରଦାନ କଲେ, ନିଅ ତମେ ଇନ୍ଦ୍ରକୁ ପ୍ରଦାନ କରିବ। ତେଣୁ ସେ ନେଇକିରି ଇନ୍ଦ୍ରକୁ ପ୍ରଦାନ କଲେ। ଯେତେ ଅପସରା ଭିତରେ ଅଛନ୍ତି ତାଙ୍କ ଭିତରେ ସବୁଠୁ ଶ୍ରେଷ୍ଠ ହେଉଛନ୍ତି ଉର୍ବଶୀ। ସେଇଥିପାଇଁ ଯେତେବେଳେ ଉର୍ବଶୀ ଥରେ ବରୁଣ ଏବଂ ମିତ୍ର ବରୁଣ ଏ ଦୁଇ ଜଣ ଏକ ସମୟରେ ଉର୍ବଶୀଙ୍କୁ କାମନା କଲେ, ତେଣୁ ଉର୍ବଶୀ ତାଙ୍କର ପ୍ରତ୍ୟାଖ୍ୟାନ କରିଦେଲେ। ସେଥିପାଇଁ ସେମାନେ ଅଭିଶାପ ଦେଇଥିଲେ, ତମେ ଦେବଭୋଗ୍ୟା ନ ହେଇକି ତମେ ମନୁଷ୍ୟ ଭୋଗ୍ୟା ହେବ, ଏଇଭଳି ଭାବରେ ଅଭିଶାପ ଦେଇଥିଲେ। ତେଣୁ ଉର୍ବଶୀ ଯେତେବେଳେ ଜାଣିଲେ, ନାରଦ ମୁନି ଆସି ଦେବଲୋକରେ ଯେତେବେଳେ କିଛି କଥା କୁହନ୍ତି, ସେତେବେଳେ ସେ ମର୍ତ୍ତ୍ୟ ଲୋକରେ ପୃଥିବୀ ଲୋକରେ ଯେଉଁ ରହିଛନ୍ତି ପୁରୁଡ଼ବା, ଯିଏକି ଇଲାଙ୍କର ପୁତ୍ର, ତାଙ୍କର ଗୁଣଗାନ କରନ୍ତି। ତେଣୁ ପୁରୁଡ଼ବାଙ୍କର ଗୁଣଗାନ ଶୁଣି ତାପରେ ଯେତେବେଳେ ଅଭିଶାପ ହେଇଗଲେ, ତେବେଳେ ସେ ନିଜେ ଆସିଲେ ପୁରୁଡ଼ବାଙ୍କ ପାଖକୁ। ଭାଗବତଙ୍କର ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ପୁରୁଡ଼ବାଙ୍କ ପାଖକୁ ଯେତେବେଳେ ଦେଖିଲେ ଏତେ ସୁନ୍ଦରୀ କନ୍ୟା, ଏତେ ସୁନ୍ଦରୀ ସ୍ତ୍ରୀ ଜଣକ ଆସିଛନ୍ତି, ତେଣୁ ତାଙ୍କ ପରେ ସେ ଆକର୍ଷିତ ହୋଇଗଲେ ଏବଂ ସେ ଉର୍ବଶୀ ନିଜେ ଆସି ସେ ପ୍ରସ୍ତାବ ଦେଲେ, ମୁଁ ତୁମକୁ ବିବାହ କରିବି ଗୋଟିଏ ସର୍ତ୍ତରେ, ଦୁଇଟି ସର୍ତ୍ତରେ। କ'ଣ ସେ ସର୍ତ୍ତ ନା, ମୋର ଏ ଯେଉଁ ମେଷ ଗୋଟେ ଆଣିଥିଲେ, ମେଣ୍ଢାଟେ ଆଣିଥିଲେ, କହିଲେ ଏ ମେଣ୍ଢାକୁ ତୁମେ ପାଳିବ, ତାକୁ ଆଉ କୌଣସି ତୁମେ ଯଦି ସୁରକ୍ଷା ଯଦି ନ ଦେଇପାରିବ ତାହେଲେ ମୁଁ ଚାଲିଯିବ। ତାପରେ ଦ୍ୱିତୀୟ ହେଉଛି କ'ଣ ନା, ମୁଁ କେବଳ ଘିଅ ପାନ କରିବି, ଆଉ କିଛି ଖାଇବି ନାହିଁ, ଏ ଦ୍ୱିତୀୟ ତିନୋଟି ସତ୍ୟ କଥା। ଆଉ ତୃତୀୟ ହେଉଛି କ'ଣ ନା, ଯୌନ ସମୟ ବ୍ୟତୀତ ଅନ୍ୟ ସମୟରେ ମୁଁ ତୁମେ ଉଲଗ୍ନ ଦେଖିବି ନାହିଁ, ଏ ତିନୋଟି ସର୍ତ୍ତରେ ରାଜି ହେଇଗଲେ ପୁରୁଡ଼ବା। ରାଜି ପୁରୁଡ଼ବା ପାଇଁ ସେ ସମଗ୍ର ପୃଥିବୀର ସମ୍ରାଟ, ତାଙ୍କ ପାଇଁ ଏଇ ତିନୋଟି ମେଷକୁ ପାଳନ କରିବା କଷ୍ଟ ନା, ଘିଅ ପ୍ରଦାନ କରିବା କଷ୍ଟ, ଆଉ ଉଲଗ୍ନ କାହିଁକି ସେ ହେବେ, ସ୍ତ୍ରୀ ସମ୍ଭବ ବ୍ୟତୀତ ଅନ୍ୟ ସମୟରେ କାହିଁକି ସେ ଉଲଗ୍ନ ରହିବେ। ତେଣୁ ବିବାହ କଲେ ଉର୍ବଶୀଙ୍କୁ, ଏତେ ତାଙ୍କର ଆସକ୍ତି ଥିଲା। କିନ୍ତୁ ତେଣେ ଦେବଲୋକରେ ଇନ୍ଦ୍ର ଉର୍ବଶୀଙ୍କ ବିନା ଏତେ ଅପସରା ଅଛନ୍ତି, ତାଙ୍କର ସଚିଦେବୀ ରହିଛନ୍ତି, ଏତେ ସୁନ୍ଦରୀ ଅପସରାମାନେ ଅଛନ୍ତି, ତାଙ୍କ ପତ୍ନୀ ଏତେ ସୁନ୍ଦରୀ ଅଛନ୍ତି, ତଥାପି ତାଙ୍କର ମନ ବିତ ହେଉନି, ଉର୍ବଶୀଙ୍କ ବିନା ତାଙ୍କୁ କିଛି ଭଲ ଲାଗୁନି। ତେଣୁ ସେ ଗନ୍ଧର୍ବମାନ ପଠେଇଲେ, ଯାହା ଉର୍ବଶୀଙ୍କୁ ଆଣିକି ଆସ। ଉର୍ବଶୀ ଏହା ଭିତରେ ଗୋଟେ ବର୍ଷ ହେଇଗଲାଣି, ସେଠିକାର ଗୋଟେ ଦିନ ମାନେ ଏଠି ଗୋଟେ ବର୍ଷ। ତେଣୁ ଗନ୍ଧର୍ବମାନେ ଆସିଲେ, ଯେତେବେଳେ ପୁରୁଡ଼ବା ଉର୍ବଶୀଙ୍କ ସହିତ ସମ୍ଭବ କରୁଥିଲେ, ସେହି ସମୟରେ ସେ ତାଙ୍କର ମେଣ୍ଢାକୁ ନେଇଗଲେ, ମେଣ୍ଢାଟିକୁ ରଖିଥିଲେ, ପାଳନ କରିଥିଲେ। ମେଣ୍ଢାକୁ ନେଇଗଲେ ମେଣ୍ଢା ରଡ଼ି ଛାଡ଼ିଲା, ନାଁ ବା ରଡ଼ି ଛାଡ଼ିଲା। ସେତେବେଳେ ଉର୍ବଶୀ ଜାଣିଲେ ମୋର ମେଣ୍ଢା ଅସୁରକ୍ଷିତ ବର୍ତ୍ତମାନ ହେଇଗଲା, ତେଣୁ ସେ ସାଙ୍ଗେ ସାଙ୍ଗେ ତିରସ୍କାର କଲେ। ଏଇ ଗୋଟେ ନାମପୁସଙ୍କ ପାଖରେ ମୁଁ ବସି ରହିଲି, ସବୁ ମୋତେ କହିଲେ, ପ୍ରତିଜ୍ଞା କଲେ ଯେ ମୋର ମେଷକୁ ସୁରକ୍ଷା ଦେବେ। ମେଷକୁ ମେଷ ପଳେଇ ଯାଇଛି, ମେଷ ରଡ଼ି ଛାଡ଼ିଲାଣି, ମେଷ ନାହିଁ। ଏଇଭଳି ଭାବରେ ଅନ୍ଧାର ରାତିରେ ଯେତେବେଳେ ସିଏ ଉର୍ଲବା କ'ଣ କଲେ, ଉଲଗ୍ନ ହେଇଥିଲେ, ତେଣୁ ଯେତେବେଳେ ଗନ୍ଧର୍ବମାନେ ଆସି ନେଇଯାଇଛନ୍ତି, ତାଙ୍କର ଆଲୋକରେ ଚାରିଆଡ଼େ ଆଲୋକିତ ହେଇଯାଇଛି ଏବଂ ପୁର୍ଲବାଙ୍କୁ ସେ ଉଲଗ୍ନ ଦେଖିଲେ, ତେଣୁ ସାଙ୍ଗେ ସାଙ୍ଗେ ଉର୍ବଶୀ ଚାଲିଲେ। ତେଣୁ ପୁର୍ଲବା ଯଦିଓ ଯାଇକରି ତାଙ୍କୁ ବଦ୍ଧ ମାନେ ଆଣିଲେ, ମେଣ୍ଢାକୁ ଆଣିବା ପାଇଁ ଯାଉଥିଲେ, କିନ୍ତୁ ମେଣ୍ଢାକୁ ଆଣିପାରିଲେ ନାହିଁ, ଏଣେ ଦେଖିଲେ ଉର୍ବଶୀ ମଧ୍ୟ ନାହାନ୍ତି। ତେଣୁ ଏତେ ଆସକ୍ତି ଭାଗବତ ନବସ୍କନ୍ଦ ବର୍ଣ୍ଣନା କରାଯାଇଛି, କ୍ଷଣ ଗୋଟେ କ୍ଷଣ ତିଷ୍ଠ ବୋଲି କହୁଛନ୍ତି ତାଙ୍କୁ, ବହୁତ ଏତେ ଆସକ୍ତି ତାଙ୍କର ଥିଲା। ସେଇ ପୁରୁଡ଼ବା ଯେତେବେଳେ ଉର୍ବଶୀ ଚାଲିଗଲେ, ତାପରେ ପୁଣି ଆସିକି ତାଙ୍କ ସହିତ ମିଳିତ ହୁଅନ୍ତି। ତାଙ୍କର ଗୋଟେ ଦିନ, ତାଙ୍କର ଗୋଟେ ବର୍ଷ ଏଇଭଳିଆ ମିଳିତ ହୁଏ। ତାଙ୍କର କେତେ ପୁତ୍ର ସନ୍ତାନ ଜାତ ହୋଇଛନ୍ତି, ଏବଂ ପୁରୁଡ଼ବାଙ୍କର ଯେ ପୁତ୍ର ସେ ଚନ୍ଦ୍ର ବଂଶର ପରମ୍ପରାରେ ଆସୁଛନ୍ତି, ତାଙ୍କ ପୁତ୍ରଙ୍କ ନାମ ମନେ କରୁନି। ସେଇ ପୁରୁଡ଼ବା ପରେ ଏଇ ତାଙ୍କର ବୈରାଗ୍ୟ ଜାତ ହୋଇଛି, ଯେଉଁ ଅଇଲ ବୋଲି କୁହାଯାଉଛି। ଅଇଲ ଅଇଲ ଗୀତି ହେଉଛି ପ୍ରସିଦ୍ଧ ଭାଗବତର, ଅଇଲ ଗୀତି ହେଉଛି ପ୍ରସିଦ୍ଧ ଭାଗବତର 21-26 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅଇଲ ଗୀତି, ଯେ କି ଏତେ ଆସକ୍ତି ଥିଲା, କିନ୍ତୁ ଦୈବକ୍ରମେ ସେ ଆସକ୍ତିଟି ବିରକ୍ତିରେ ପରିଣତ ହୋଇଗଲା, ବୈରାଗ୍ୟରେ ପରିଣତ ହୋଇଗଲା। ତେଣୁ ସେ ବହୁତ ପ୍ରସିଦ୍ଧ ଭାଗବତ ଗୋଟେ ଶ୍ଳୋକ କହିଛନ୍ତି 21-26 ଅଧ୍ୟାୟରେ, ଏଇଟା ପ୍ରସିଦ୍ଧ ଅଇଲ ଗୀତି ବୋଲି କୁହାଯାଉଛି, ଏଇଟା ପ୍ରସିଦ୍ଧ। ତେଣୁ ସେ ଯେଉଁ ସ୍ତ୍ରୀମାନଙ୍କୁ ଯେ ଆକର୍ଷଣ ଥିଲା, ଏତେ ଆକର୍ଷଣ ଥିଲା, ସେ ବର୍ତ୍ତମାନ ନିଜକୁ ଧିକ୍କାର କରୁଛନ୍ତି, କହୁଛନ୍ତି ମୁଁ ଏଇ ସ୍ତ୍ରୀ ଲୋକମାନଙ୍କ ପ୍ରତି ଯେଉଁ ଆକର୍ଷଣ ହୋଇଥିଲା, ମୁଁ କ'ଣ ପାଇଁ ଆକର୍ଷିତ ହେଉଥିଲି। 21-26 ଅଧ୍ୟାୟ ମନା କରିଥିଲି, ଏ ସ୍ତ୍ରୀ ଲୋକମାନଙ୍କର ଯେଉଁ ସୌନ୍ଦର୍ଯ୍ୟ କ'ଣ, ଏ ସୌନ୍ଦର୍ଯ୍ୟ ନା ତ୍ୱଂ ମାଂସ ରୁଧିର ସ୍ନାୟୁ ମେଦ ମଜ୍ଜା ଅସ୍ଥି ସଙ୍ଗତ ବିଣମୂତ୍ର ପୁଏ ରମତା କୃମିଣା କିୟଦନ୍ତରମ। ମୁଁ ଆଉ କୃମି ଠାରୁ କ'ଣ ଅଧିକା ହେଇଗଲି, ମୁଁ ଏତେ ବିରାଟ ସମ୍ରାଟ ଥିଲି, ସମଗ୍ର ପୃଥିବୀର ସମ୍ରାଟ ଥିଲି, କିନ୍ତୁ କୃମି ଠାରୁ ମୁଁ କେଉଁ ଦୃଷ୍ଟିରେ ଉନ୍ନତ ନା କେମିତି ନା କୃମି ଯେମିତି ଆନନ୍ଦ ଭାବୁଛି କହୁଥିଲେ ନା ତ୍ୱଂ ତ୍ୱଂ ମାନେ ଶରୀର ତ୍ୱଚା ବା ଏଇ ଚର୍ମ ଚର୍ମରେ ମୁଁ ଆନନ୍ଦ ପ୍ରାପ୍ତ ହେଉଥିଲି, ମାଂସ ଏ ଶରୀରରେ କେବଳ ମାଂସ ରହିଛି, ପୁଣି ରକ୍ତ ରହିଛି, ସ୍ନାୟୁ ରହିଛି, ମେଧା ରହିଛି, ମଜା ରହିଛି, ଅସ୍ଥି ରହିଛି, ଏଇସବୁ ଶରୀରକୁ ମୁଁ ଆନନ୍ଦ ପ୍ରାପ୍ତ ହେଉଥିଲି। ଏବଂ ପୁଣି ଏଥିରେ ରହିଛି କ'ଣ ନା ବିଣ ମୂତ୍ର ପୁଏ ରମତା, ବିଣ କହିଲେ ବିଷ୍ଠା, ମୂତ୍ର ଏବଂ ପୁଏ ବା କୁଜ, ଏଇସବୁଥିରେ ମୁଁ ଆନନ୍ଦ ପ୍ରାପ୍ତ ହେଉଥିଲି, ରମତା ଏଇସବୁଥିରେ ମୁଁ ଆନନ୍ଦ ପ୍ରାପ୍ତ ହେଉଥିଲି। ତେଣୁ କୃମିଣା କିଏ ଅନ୍ତର, କୃମିମାନଙ୍କ ଠାରୁ ଆଉ କ'ଣ ଅନ୍ତର ରହିଛି, ଆଠୁ ମୁଁ ଆଉ କ'ଣ ଅଧିକ ଉନ୍ନତ ହେଲି, ନିଜକୁ ଧିକାର କରିଛନ୍ତି। ତେଣୁ ଏ ପ୍ରସିଦ୍ଧ ଅଇଲ ଗୀତି ଭାଗବତ 21-26 ଅଧ୍ୟାୟରେ ଭଗବାନ ନିଜେ ବା ଉଦ୍ଧବକୁ କହୁଛନ୍ତି, ଏ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଅଇଲ ସେ ଏଇଭଳି ଭାବରେ ଭଗବାନ ପ୍ରାପ୍ତ ହୋଇଥିଲେ, ଏ କାଳକୁ ଅତିକ୍ରମ କରିପାରିଥିଲେ। ପ୍ରଥମେ ହେଲେ ଇଖ୍ୱାକୁ ଯେ କି ଯେଉଁ ରହିଛନ୍ତି ସେ, ତାପରେ ବଶିଷ୍ଠ ଋଷିଙ୍କର ସହାୟତାରେ ସେ 10 ପୁତ୍ର ସୃଷ୍ଟି ତିଆରି କଲେ, ମାନେ ପ୍ରଥମେ ତାଙ୍କର କନ୍ୟା ଜାତ ହୋଇଥିଲା, ତାପରେ 10 ପୁତ୍ର ହେଲେ ଇଖ୍ୱାକୁଙ୍କର ନା ଇଖ୍ୱାକୁଙ୍କର ସେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଏ। ସେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ଶରଣରେ ଯାଇ ଏଇ କାଳକୁ ଅତିକ୍ରମ କରିପାରିଥିଲେ। ସେଇଭଳି ଭାବେ ମୁଚୁକୁନ୍ଦଙ୍କ ବିଷୟରେ ଆସିବ, ମାନ୍ଧାତାଙ୍କ ପୁତ୍ର ହେଉଛନ୍ତି ମୁଚୁକୁନ୍ଦ, ତାଙ୍କର 50 କନ୍ୟା ଥିଲେ, ଯିଏକି ସୌବର ଋଷି ତାଙ୍କୁ ବିବାହ କରିକିରି ତାପରେ ତାଙ୍କର ପତନ ହୋଇଯାଇଥିଲା, ଗରୁଡ଼ଙ୍କ ସହିତ ଗରୁଡ଼ଙ୍କ ପ୍ରତି ବ୍ରଦ୍ଧ କରିଥିଲେ, ସେଥିପାଇଁ ତାଙ୍କର ପତନ ହୋଇଯାଇଥିଲା, ଯେଉଁଥିପାଇଁ କି 10,000 ବର୍ଷ ଧରି ଜଳରେ ସମାଧି କଲେ ମଧ୍ୟ, ଧ୍ୟାନ କଲେ ମଧ୍ୟ ତାଙ୍କର ପୁଣି ଯୌନ କାମନା ଯାହା ଥିଲା ବାର୍ଦ୍ଧକ୍ୟ ଅବସ୍ଥାରେ। ତେଣୁ ସିଏ ଆସି ଏ ମାଧନା ତାଙ୍କର 50 କନ୍ୟାଙ୍କୁ ବିବାହ କରିଥିଲେ, ତେଣୁ ଏଇ 50 କନ୍ୟାଙ୍କୁ ବିବାହ କରି ତାପରେ ପ୍ରତି କନ୍ୟାଙ୍କ ଗର୍ଭରେ 100 ଲେଖାଁ ସନ୍ତାନ ଜାତ କରିଥିଲେ, 5,000 ସେ ପରିଣତ ହୋଇଥିଲେ। ତେଣୁ ତାପରେ ତାଙ୍କର ଏଇ ଯେଉଁ ଦ୍ରୋହ ରହିଥିଲା ଅପରାଧରୁ ସେ ମୁକ୍ତ ହୋଇକରି ତାଙ୍କୁ ଭଗବାନ କୃପା କରି ତାଙ୍କୁ ଅପରାଧରୁ ମୁକ୍ତ କଲେ, ତେଣୁ ତାଙ୍କର ପୁଣି ସେ କହିଲେ ଧିକାର କଲେ ନିଜକୁ, ଯେ ମୁଁ ଏତେ ଶକ୍ତି ଥିଲା, ମୁଁ ଜଳ ଭିତରେ ତପସ୍ୟା କରୁଥିଲି, ଆଉ ମୋର ବର୍ତ୍ତମାନ ପତନ ହେଇଗଲା, ମୁଁ ଏ ସ୍ତ୍ରୀ ସଙ୍ଗ କରି ମୁଁ 1 ରୁ 5,000 ପରିଣତ ହେଇଗଲି, ଏଇଭଳି ଭାବେ କହି ସେ ପୁଣି ଗୃହସ୍ଥ ଆଶ୍ରମ ସନ୍ନ୍ୟାସ ଗ୍ରହଣ କରିକି ଚାଲିଲେ ଭଗବାନଙ୍କର ଶରଣ ନେବା ପାଇଁ। ଏ ସନ୍ନ୍ୟାସ ଯେଉଁ ଆମ ମନ୍ଦିରରେ ଆମର ଇସ୍କନରେ ସନ୍ନ୍ୟାସ ଯେଉଁ ନେଉଛନ୍ତି, ମନ୍ତ୍ର ଯେଉଁ ପ୍ରଦାନ କରାଯାଉଛି 21 ଅଧ୍ୟାୟରେ ସେ ମନ୍ତ୍ରଟି ରହିଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଶରଣରେ ଯାଇ ସେ ଯେତେବେଳେ ସନ୍ନ୍ୟାସ ନେଲେ, ସେତେବେଳେ ତାଙ୍କର 50 ସ୍ତ୍ରୀ ମଧ୍ୟ ତାଙ୍କ ସହିତ ସନ୍ନ୍ୟାସ ନେଇ ସମସ୍ତେ ଭଗବାନ ଧାମକୁ ପ୍ରାପ୍ତ ହୋଇଛନ୍ତି। ତେଣୁ ତାଙ୍କର ମାନା ତାଙ୍କର ପୁତ୍ର ଯେ ମିଚୁକୁନ୍ଦ, ସିଏ ମଧ୍ୟ ବହୁତ ଶ୍ରେଷ୍ଠ ରାଜା ଥିଲେ, ଏତେ ଉନ୍ନତ ଶକ୍ତିଶାଳୀ ଥିଲେ ଯେ ଦେବତାମାନେ ମଧ୍ୟ ତାଙ୍କୁ ପ୍ରାର୍ଥନା କରି ନେଉଥିଲେ, ରିକ୍ୱେଷ୍ଟ କରିକି ନେଉଥିଲେ ସ୍ୱର୍ଗଲୋକରେ ଯାଇକରି ସେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ। ତେଣୁ ଏଇଭଳି ଭାବରେ ଅସୁରମାନଙ୍କୁ ଯେତେବେଳେ ପରାଜିତ କଲା ପରେ ଦେବତାମାନେ କହିଲେ ତୁମେ ଆମଠୁ କିଛି ବର ଗ୍ରହଣ କର। ତେଣୁ ସିଏ କହିଲେ, ମୁଚୁକୁନ୍ଦ ଦେଖିଲେ ଯେ ମୁଁ ଯଦି କିଛି ବର ଗ୍ରହଣ କରିବି, ମୁଁ ତ 1ରେ ଶକ୍ତିଶାଳୀ ଅଛି, ପୁଣି ବର ଗ୍ରହଣ କଲେ ଆହୁରି ଶକ୍ତିଶାଳୀ ହେଇଗଲେ, ପୁଣି ମୋତେ ସେ ଡିଷ୍ଟର୍ବ କରିବେ ଦେବତାମାନେ, ଆସ ପୁଣି ଯୁଦ୍ଧ କରିବୁ। ତେଣୁକରି ସେ କହିଲେ ମୋତେ ଟିକେ କୃପା କରି ଗୋଟେ ମାନେ ଶୋଇପାରି ମାନେ ନିର୍ବିଘ୍ନରେ ଶୋଇପାରି ମୋତେ ବ୍ୟବସ୍ଥା କରନ୍ତୁ ନା ତଥା ନା। ଆଉ ଗୋଟେ କଥା, ମୋତେ ଯିଏ ଡିଷ୍ଟର୍ବ କରିବ ସେ ଜଳିପଡ଼ି ଧ୍ୱଂସ ହେଇଯିବ ନା, ଠିକ୍ ଅଛି। ତେଣୁ ମୁଚୁକୁନ୍ଦ ଆସି ଗୋଟେ ଗୁମ୍ଫାରେ ସ୍ୱୟଂ କରିଥିଲେ। ତେଣୁ ଆ ଭିତରେ ଯେତେବେଳେ ଭଗବାନ ଲୀଳା କରୁଥିଲେ, ବୃନ୍ଦାବନ ଲୀଳା ସରି ଯେତେବେଳେ ମଥୁରାରେ 18 ବର୍ଷ କାଳ ଲୀଳା କଲେ, ଅନ୍ତିମ ସମୟରେ 18 ବର୍ଷ ଯେତେବେଳେ ପରିଣତ, ପ୍ରତିବର୍ଷ ଆମର ଥିଲେ ଯେ କି ସେ ରାଜା ମଗଧର ରାଜା ଜରାସନ୍ଧ ପ୍ରତିବର୍ଷ 23 ଅକ୍ଷୋହିଣୀ ସୈନ୍ୟ ଆଣିକି ଯୁଦ୍ଧ କରୁଥିଲେ, ଭଗବାନଙ୍କ ସହିତ ଯୁଦ୍ଧ କରୁଥିଲେ। ମହାଭାରତରେ ମାତ୍ର 18 ଅକ୍ଷୋହିଣୀ ସୈନ୍ୟଙ୍କର ସମାଗମ ହୋଇଥିଲା ଏବଂ ମୃତ୍ୟୁବରଣ କରିଥିଲେ, କିନ୍ତୁ ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷୋହିଣୀ ସୈନ୍ୟ ଆଣିକି ଆସୁଥିଲେ ଏବଂ ପ୍ରତି ବର୍ଷ ସେ ପରାହତ ହୋଇକି ଯାଉଥିଲେ, ପରାଜୟ ଲାଭ କରି ଯାଉଥିଲେ। ଏଇଭଳି ଭାବରେ 17 ଥର ଆକ୍ରମଣ କଲା ପରେ 18 ଥର ଯେତେବେଳେ ଆସିବେ, ତାଙ୍କ ପୂର୍ବରୁ ଜଣେ ଯବନ ରାଜା ଥିଲେ କାଳଯବନ ଆସି ପହଞ୍ଚିଗଲେ 1 କୋଟି ସୈନ୍ୟ ଆଣିକି ଆସିଥିଲେ, 1 କୋଟି ସୈନ୍ୟ। ତେଣୁ ଭଗବାନ ସେ କାଳଯବନ ସେ ବରପ୍ରାପ୍ତ ହୋଇଥିଲା ଯେ ସେ ତା ସହିତ ଯେ ଯୁଦ୍ଧ କରିବ ତାର ସେ ତାର ଅଧା ଶକ୍ତି ସେ ପ୍ରାପ୍ତ ହୋଇଯିବ, କାଳଯବନ ପ୍ରାପ୍ତ ହୋଇଯିବ। ତେଣୁ କେହି ତାକୁ ଜିତି ପାରୁନଥିଲେ, କାଳଯବନ ଏଇଭଳି ଶକ୍ତିଶାଳୀ ଥିଲା ଏବଂ ତାକୁ କେହି ମାରିପାରିବେନି ମଧ୍ୟ, ଏଇଭଳି ସେ ବର ପ୍ରାପ୍ତ ହୋଇଥିଲା। ତେଣୁ କାଳଯବନ ଯେ କି ମ୍ଲେଚ୍ଛ ଥିଲା, ସେ ମ୍ଲେଚ୍ଛ ସୈନ୍ୟମାନଙ୍କୁ ଆଣି 1 କୋଟି ସୈନ୍ୟଙ୍କୁ ଆଣି ଯୁଦ୍ଧ କରିବା ପାଇଁ ଆସିଲା, ଭଗବାନ ମଥୁରାକୁ ଇଏ କରିଦେଲେ, ଅବରୋଧ କରିଦେଲେ। ତେଣୁ ଭଗବାନ ଯେତେବେଳେ ଜାଣିଲେ ଏ କାଳଯବନ ଆସିଛି, ତେଣୁ ଭଗବାନ ତାପରେ ଧାଇଁଲେ, ତା ଆଗକୁ ଯାଇକରି ଧାଇଁଲେ। ତେଣୁ କାଳଯବନ ଦେଖି ଆଶ୍ଚର୍ଯ୍ୟ ହେଇଗଲା, କହିଲା ଇଏ ଭଗବାନ ବୋଲି କୁହାଯାଉଛି, ବହୁତ ଶକ୍ତିଶାଳୀ ବୀର ବୋଲି କୁହାଯାଉଛି, 18 ଥର ପରାହତ କରିଛନ୍ତି, କିନ୍ତୁ ଇଏ କ'ଣ ମୋତେ ଟିକେ ଧାଉଁଛନ୍ତି, ମୋ ସହିତ ଯୁଦ୍ଧ କରୁନାହାନ୍ତି। ତାଙ୍କ ପଛରେ ସେ ବହୁତ ପ୍ରକାର ଅପମାନ ସୂତ୍ର କଥା କହିକି ଧାଉଁଛନ୍ତି ଏବଂ କାଳଯବନକୁ ଲାଗୁଛି ଯେମିତି ମୁଁ ଛୁଇଁଦେବି, ଗୋଟେ ଯେମିତି ଦୁଇ ଆଙ୍ଗୁଳି ଛୋଟ ହେଇଯାଉଥିଲା ଭଗବାନ ଯେତେବେଳେ ଯଶୋଦା ମା ବାନ୍ଧୁଥିଲେ, ସବୁ ବାନ୍ଧିବା ସବୁ ଦୌଡ଼ିରେ ଦୁଇ ଆଙ୍ଗୁଳି ଛୋଟ ହେଇଯାଉଥିଲେ, ସେଇଭଳି ଭାବରେ କାଳଯବନ ଦେଖୁଛି ଦୁଇ ଆଙ୍ଗୁଳି ପରେ ମୁଁ ଧରିଦେବି, ଏଇଭଳି ଭାବରେ ସେ ଧାଉଁଛନ୍ତି, ଭଗବାନ ଧାଉଁଛନ୍ତି। ନେଇକରି ସେଇ ଗୁମ୍ଫା ପାଖରେ ପହଞ୍ଚେଇ ଦେଲେ, ଏବଂ ଗୁମ୍ଫା ପାଖରେ ପହଞ୍ଚିକରି ଭଗବାନ କ'ଣ କଲେ ନା, ତାଙ୍କର ଯେଉଁ ଉତ୍ତରୀ ରହିଛି ଯେଉଁ ପିତ ବସନର ଉତ୍ତରୀ, ସେଇଟାକୁ ତା ଉପରେ ଘୋଡ଼େଇ ଦେଲେ, ମୃତ୍ୟୁକୁନ୍ଦ ଉପରେ ଘୋଡ଼େଇ ଦେଲେ ଏବଂ ସେ ଲୁଚିଗଲେ। ଭଗବାନ ସେଇଠି ଅଛନ୍ତି, ପୁଣି ସେଇଠି ଚାଲିଯିବେ ଭଗବାନ ନମା, ଭଗବାନ କହୁଛନ୍ତି ଭଗବତ ଗୀତାରେ ଯେ ନାହଂ ପ୍ରକାଶ ସର୍ବସ୍ୟ, ଭଗବାନ ଯଦିଓ ସବୁଠି ଅଛନ୍ତି କିନ୍ତୁ ସେ ପ୍ରକାଶ ତ ହୁଅନ୍ତି ନାହିଁ, ତାଙ୍କ ଭକ୍ତ ପାଖରେ ହିଁ ପ୍ରକାଶିତ ହୁଅନ୍ତି। ତେଣୁ ଭଗବାନ ଅପ୍ରକାଶ ହେଇଗଲେ। ତେଣୁ ଏ କାଳଯବନ ଯେ ଆସି ପହଞ୍ଚିଗଲା, ଦେଖିଲା ଆରେ ଏତେ ବାଟ ମୋତେ ଦୌଡ଼ିକି ଆସି ସେଠି ଶୋଇଛି, ଗୋଡ଼ି ହେଇକି ଶୋଇଛି, ଏଗୁଡ଼ି ଯେତେବେଳେ ପଦାଘାତ କଲା ସେତେବେଳେ ମୃତ୍ୟୁକୁନ୍ଦଙ୍କର ନିଦ ଭାଙ୍ଗିଲା ଏବଂ ସେ ଯେତେବେଳେ ଦେଖିଦେଲେ, ଚକ୍ଷୁ ଉନ୍ମୋଚନ କରିଦେଲେ, ଖୋଲିଦେଲେ, ସେତେବେଳେ ସେ ଦଳିକି ଧ୍ୱଂସ ହେଇଗଲା। ତେଣୁ ମୃତ୍ୟୁକୁନ୍ଦ ଦେଖିଲେ ଭଗବାନ ଆସି ସେଠି ପୁଣି ଠିଆ ହେଲେ, ଉପସ୍ଥିତ ହେଲେ, ନିଜକୁ ଦର୍ଶନ ଦେଇଛନ୍ତି ମୃତ୍ୟୁକୁନ୍ଦଙ୍କୁ, ଯେ ଭଗବାନଙ୍କ ଜଣେ ଭକ୍ତ ଥିଲେ। ତେଣୁ ଭଗବାନ ଦେଖି ସେ କହିଲେ ପ୍ରଭୁ ଆପଣ କିଏ, ଏତେ ସୁନ୍ଦର ବ୍ୟକ୍ତି ଏ ତ୍ରିଲୋକରେ ଏମିତି ମୁଁ ସୌନ୍ଦର୍ଯ୍ୟ ଦେଖିନି, ଆପଣ କିଏ ପ୍ରଭୁ, ଆପଣ ପରିଚୟ ପ୍ରଦାନ କରନ୍ତୁ। ତେଣୁ ଭଗବାନ କହୁଛନ୍ତି ମୁଁ ମୋର ଅନେକ ପରିଚୟ ରହିଛି, ମୁଁ ହେଉଛି ବସୁଦେବଙ୍କର ପୁତ୍ର ବାସୁଦେବ। ଏଇଭଳି ଭାବରେ ତାଙ୍କୁ କହିଲେ ତୁମେ ମୋର ଭକ୍ତ, ସେଇଥିପାଇଁ ମୁଁ ତୁମକୁ ଦର୍ଶନ ଦେଲି। ସେଥିପାଇଁ ଆମର ବିଲମଙ୍ଗଳ ଠାକୁର ରଚନା କରିଛନ୍ତି ସଙ୍ଗୀତରେ ଗୋବିନ୍ଦ ଦାମୋଦର ସ୍ତୋତ୍ରରେ, ସୁଖଂ ଶୟାନେ ନୀଳୟେ ନିଜେପି ନାମାନି ବିଷ୍ଣୁ ପ୍ରବଦନ୍ତି ମର୍ତ୍ତ୍ୟା ତେ ନିଶ୍ଚିତଂ ତନ୍ମୟତାଂ ବ୍ରଜନ୍ତି ଗୋବିନ୍ଦ ଦାମୋଦର ମାଧବେତି। ଭଗବାନ ପାଇବା କେତେ ସହଜ, ସୁଖଂ ଶୟାନେ ନୀଳୟେ ନିଜେପି ନିଜ ଘରରେ ପଲଙ୍କରେ ଶୋଇକିରି ମଧ୍ୟ ସେ ଭଗବାନ ପ୍ରାପ୍ତ ହେଉଛି। ସୁଖଂ ଶୟାନେ ନୀଳେ ନିଜେପି ନାମାନି ବିଷ୍ଣୁ ପ୍ରବଦନ୍ତି ମର୍ତ୍ତ୍ୟା ମର୍ତ୍ତ୍ୟ ଯେ ମୃତ୍ୟୁମଣ୍ଡଳରେ କାଳ ଚକ୍ରରେ ଯେଉଁମାନେ ପଡ଼ିଛନ୍ତି ସେମାନେ ମଧ୍ୟ ଏଇ ମର୍ତ୍ତ୍ୟମାନେ ମଧ୍ୟ ଏ କାଳକୁ ପାର ହେଇଯାଉଛନ୍ତି। ନାମାନି ବିଷ୍ଣୁ ପ୍ରବଦନ୍ତି, ଭଗବାନ ବିଷ୍ଣୁଙ୍କର ନାମକୁ ପ୍ରବଦନ୍ତି ପ୍ରଦାନ ବା ଗାନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ତେ ନିଶ୍ଚିତ ତନ୍ମୟତାଂ ବ୍ରଜନ୍ତି। କେବଳ ଶୋଇକିରି ଗଲେ ଭଗବାନଙ୍କୁ ଚିନ୍ତା କରିଦେଲେ ତ ଭଗବାନଙ୍କର ଭଗବତ ପ୍ରାପ୍ତ ହେଇଗଲେ, ଭଗବାନ ଭଗବନମୟ ହେଇଗଲେ ତନ୍ମୟତାଂ ଗୋବିନ୍ଦ ଦାମୋଦର ଏଇଭଳି ଭାବେ ଗାନ କରିକିରି ସେ ଭଗବାନ ପ୍ରାପ୍ତ ହେଇଯାଉଛନ୍ତି। ତାର ଉଦାହରଣ ହେଉଛନ୍ତି ମୁଚୁକୁନ୍ଦ, ଶୋଇକିରି ଆସି ଭଗବାନ ଆସି ଉପସ୍ଥିତ ହେଲେ ତାଙ୍କୁ ଦର୍ଶନ ଦେଇଛନ୍ତି। ତେଣୁ ମୁଚୁକୁନ୍ଦ ଭଗବାନ ପ୍ରାର୍ଥନା କରିଛନ୍ତି, ବହୁତ ସୁନ୍ଦର ପ୍ରାର୍ଥନା ଦର୍ଶନ ସନ୍ଦ ବାବୁଙ୍କ ଦେହରେ ସେ ବର୍ଣ୍ଣନା କରାଯାଇଛି। ମୁଚୁକୁନ୍ଦ କଥା ବର୍ଣ୍ଣନା ଏକ ମଧ୍ୟରେ ବର୍ଣ୍ଣନା କରାଯାଇଛି। ମୁଚୁକୁନ୍ଦ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଯେଉଁମାନଙ୍କର ଭବା ପବର୍ଗୋ ଭ୍ରମତୋ ଯଥା ଭବେତ୍, ଯେଉଁମାନେ ଏହି ଭୌତିକ ଜଗତରେ ଭ୍ରମଣ କରୁଛନ୍ତି କାଳଚକ୍ରରେ ପ୍ରଭାବିତ ହେଇକି ଭ୍ରମଣ କରୁଛନ୍ତି, ସେମାନେ ତାଙ୍କର ଯେତେବେଳେ ସମୟ ସରିଯାଉଛି ସେମାନେ ଯେତେବେଳେ ସତ୍ସଙ୍ଗ ଲାଭ କରୁଛନ୍ତି ସେ କାଳଚକ୍ରର ପ୍ରଭାବରୁ ସେମାନେ ମୁକ୍ତ ହେଉଛନ୍ତି। ସତ୍ସଙ୍ଗର ପ୍ରଭାବରେ ଆପଣ ତାଙ୍କୁ କୃପା କରୁଛନ୍ତି, ଆପଣ ତାଙ୍କୁ ଭକ୍ତି ପ୍ରଦାନ କରୁଛନ୍ତି, ତେଣୁ ସେମାନେ ଏହି କାଳଚକ୍ର ପ୍ରଭାବରୁ ମୁକ୍ତ ହୋଇପାରୁଛନ୍ତି ଏଇଭଳିଆ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ କହିଲେ ମୁଚୁକୁନ୍ଦ ତୁମେ ମୋର ଭକ୍ତ ଥିଲ, ତେଣୁ ମୁଁ ତୁମକୁ ଦର୍ଶନ ଦେଲି, କିନ୍ତୁ ତୁମେ ବିଭିନ୍ନ ପ୍ରକାର ଯେଉଁ ତୁମର କର୍ମ ଫଳ ରହିଛି ତେଣୁ ତୁମେ ଆଉ ଗୋଟେ ଜନ୍ମ ପ୍ରାପ୍ତ ହେବ, ତାପରେ ତୁମକୁ ପ୍ରାପ୍ତ ହେବ ଏଇଭଳି ଭାବରେ କହି ସେ ଭଗବାନ ଚାଲିଯାଇଛନ୍ତି। ତେଣୁ ମୁଚୁକୁନ୍ଦ ତାଙ୍କ ସେଇ ଯେଉଁ ଜନ୍ମରେ ଭଗବାନଙ୍କ ନାମ ଭଗବାନଙ୍କର ଦଶ ଗାନ କରି ଭଗବାନଙ୍କର ଲୀଳା ରୂପ ନାମ ରୂପ ଲୀଳା ଗାନ କରି ଶରୀର ତ୍ୟାଗ କଲା ପରେ ପରଜନ୍ମରେ ବର୍ଣ୍ଣନା କରାଯାଇଛି ସେ ନରସିଂହ ମେହେଟ ହାଇପୁଲି ବୋଲି କୁହାଯାଉଛି। ନରସିଂହ ମେହେଟ ଆଜି ପ୍ରସିଦ୍ଧ କବି, ବୈଷ୍ଣବ ଜାନନ୍ତୁ ତେନେ କହିଏ ଯେ ପିଡ଼ ପରାୟ ଜାନେରେ, ମହାତ୍ମା ଗାନ୍ଧୀଙ୍କର ହେଉଛି ପ୍ରିୟ ଭଜନ ନରସିଂହ ମେହେଟା। ତେଣୁ ଏଇଭଳି ଭାବରେ ବହୁତ ରହିଛି, ଇକ୍ଷ୍ୱାକୁ ଅଇଲ ମୁଚୁକୁନ୍ଦ ବିଧେୟ ଜନକରାଜ ଗାଧୀ ଯିଏକି ହେଉଛନ୍ତି ବିଶ୍ୱାମିତ୍ର ରଘୁ ଅମ୍ବରୀଷ ସଗର ଗୟ ନୌସ ମାନ୍ଧାତା ଅଳର୍କ ଶତଧନୁ ରନ୍ତିଦେବ ଦେବବ୍ରତ ମା ଭୀଷ୍ମ ବଳି ଅମୃତ ଏବଂ ଦିଲୀପ ଅୟ ରୟ ଦିଲୀପ ସୌଭରୀ ଆତଙ୍କ ଉତଙ୍କ ଉତଙ୍କ ଜଣେ ଅଛନ୍ତି ଶିବି ଦେବଳ ପିପଳାଦ ସାରସ୍ୱତ ସାରସ୍ୱତ ପରାଶର ଭୂରିସେଣ ଏବଂ ବିଭୀଷଣ ଉପେନ୍ଦ୍ର ହନୁ ସୁକଦେବ ପାର୍ଥାସ୍ତି ଶ୍ରେଣ ବିଦୁର ସୂତଦେବ ବର୍ଜ୍ୟା ଏଭଳି ଭାବରେ ଅନେକ ରହିଛି। ପୁଣି ଏକାସ୍କନ୍ଦରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଏଇଭଳି ଭାବରେ ରହିଛି ଉଦାହରଣ ଯିଏକି ପୀତ ରାଗ ଭୟ କ୍ରୋଧ ମନ୍ମୟା ମା ଉପାସିତା ଭବ ଜ୍ଞାନ ତପସା ଉତା ମହାତ୍ମାଗତା, ସେମାନେ କାଳଚକ୍ର ପ୍ରଭାବରୁ ମୁକ୍ତ ହୋଇପାରିଛନ୍ତି। ତେଣୁ ଏଇ ଯେଉଁ କାଳ ବିଷୟରେ ବର୍ଣ୍ଣନା କରାଯାଉଛି ଏ କାଳ ସମସ୍ତଙ୍କୁ ନିଜ ଅଧୀନରେ କରୁଛି, କିନ୍ତୁ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଉଛନ୍ତି କାଳ ତାଙ୍କର କିଛି କ୍ଷତି ପାଇପାରିବେ। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୋପାନନ୍ଦ ଜୟ ଶ୍ରୀ ଗୋପାଳ।
ହଁ ଭଗବାନ ଭଗବାନଙ୍କର ଗୋଟେ ନାମ ଯେ ହତାରି ଗତିଦାୟକ ପୁରା, ସେ ଭଗବାନଙ୍କ ଦ୍ୱାରା ଯଦି ମୃତ୍ୟୁବରଣ କରିନି କିନ୍ତୁ ଭଗବାନ ଭକ୍ତଙ୍କ ଦ୍ୱାରା ହେଇଯାଇଛି, ଭଗବାନ ଭକ୍ତଙ୍କ ଦ୍ୱାରା